ଶ୍ରୀମଦ୍ ଭାଗବତମର ଦଶମ ସ୍କନ୍ଧର ଏକୋଇଶତମ ଅଧ୍ୟାୟରେ ଏମାନେ ଶ୍ରବଣ କରିଥିଲେ। ଗୋପୀମାନେ ପରସ୍ପର ଭିତରେ ଯେଉଁ କୃଷ୍ଣଙ୍କର ଲୀଳା, କୃଷ୍ଣଙ୍କର ରୂପ, ତାଙ୍କର ସ୍ଫୁର୍ତ୍ତି ହଉଛି। ସ୍ଫୁର୍ତ୍ତି ସ୍ଫୁର୍ତ୍ତି ମାନେ ଯାହା ବୁଦ୍ଧି ଇନ୍ଦ୍ରିୟ ଦ୍ୱାରା, ବୁଦ୍ଧି ମନ ଇନ୍ଦ୍ରିୟ ବିଚାର ପୂର୍ବକ ଯୋଉଟାକୁ ଆମେ ଚିନ୍ତା କରୁ ସେଟା ସ୍ଫୁର୍ତ୍ତି ନୁହେଁ। ସ୍ଫୁର୍ତ୍ତି ଅର୍ଥ ଯାହାକୁ ଇଂଲିଶରେ ଯାହା କୁହାଯାଏ ଅଟୋମେଟିକ ସ୍ଫୁର୍ତ୍ତି, ସ୍ଫୁରଣ ଏ ଶବ୍ଦ ଲାଗିଛି। ଯେତେବେଳେ ଜଣେ ଭଗବାନଙ୍କର ନାମ ଭଜନ କରି ସେବା କରି ତାର ଇନ୍ଦ୍ରିୟ ଶୁଦ୍ଧ ହେଇଯାଏ, ଅତ ଶ୍ରୀକୃଷ୍ଣ ନାମାଦି ନମଭେଦ ଗ୍ରାହେ ଇନ୍ଦ୍ରିୟ, ତାପରେ ସେବାମୁଖୀ ଜିହ୍ୱାଦୁ ସ୍ୱୟଂ ଏବ ସ୍ଫୁରତି, ସ୍ଫୁରଣ ଶବ୍ଦ ରହିଲା ସ୍ଫୁରଣ। ଭଗବାନଙ୍କର କୃପା, ଗୁରୁ ବୈଷ୍ଣଙ୍କର କୃପା ହେଲେ ସେ ଅବସ୍ଥାରେ ଆସ୍ୱାଦନ ହୁଏ। କୃଷ୍ଣ ସେବା, କୃଷ୍ଣ ନାମ ସେବା ଅପେକ୍ଷା କରି ରହିବାକୁ ପଡିବ। ଏ ଜଳ ଆମେ କଣ କହୁଛେ, ପ୍ରାକୃତ ଭୂମିକାରେ ଆମେ ଭଜନ ସାଧନଟା ଆରମ୍ଭ କରୁଛେ। ଭଜନ ସାଧନଟା କେଉଁ ଭୂମିକାରେ ଆରମ୍ଭ ହଉଛି? ପ୍ରାକୃତ ଭୂମିକାରେ ନା, ଦୋଷ ରହିଛି, ବିଷୟ ଲାଳସା ରହିଛି, ତା ଭିତରେ ଆରମ୍ଭ ହଉଛି। ଯେତିକି ଭଗବାନଙ୍କର କୃପା, ଯେତିକି ଗୁରୁ ବୈଷ୍ଣବ ଆମକୁ କୃପା କରିବେ, ଯେତିକି ତାଙ୍କର ଗୁରୁ ବୈଷ୍ଣବ କୃପାକୁ ଭୁଲ ବୁଝି ଅଛନ୍ତି। ଗୁରୁ ବୈଷ୍ଣବ କୃପା ଅର୍ଥ ନୁହେଁ ଯେ ଅପାତ୍ର ହେଇଯିବ, ଏଟା ସମ୍ଭବ ନୁହେଁ। କେବେ ଗୁରୁ ବୈଷ୍ଣବ କୃପା ନୁହେଁ ଯେ ତୁମେ ଗୁରୁଦେବ କହିଦେବେ ସିଧା ତୁମେ ବର୍ତ୍ତମାନ ଯେ ଭଗବାନ ପାଇଗଲ, ତୁମର ସବୁ ଇନ୍ଦ୍ର ଗୁଡା ସଂଯମ ହେଇଯିବ, ତୁମେ ସବୁ କିଛି କରିଦେବ ନା, ଏମିତି ଏଇଟା ଗୁରୁ କୃପା ନୁହେଁ। ପ୍ରଭୁପାଦ ମହାରାଜ କହୁଛନ୍ତି ଆଚାର୍ଯ୍ୟଙ୍କର କାମ ହେଲା ସେ ଗୋଟେ ହିଣ୍ଟସ ଦେବେ, ଉପଦେଶ ଦେବେ, ସେଟା ତୁମେ କ୍ୟାରି କରିବାକୁ ପଡିବ, ତୁମକୁ ସେଟା ପାଳନ କରିବାକୁ ପଡିବ, ତାପରେ ତୁମେ କୃପା ପାଇବ। କୃପାଟା ଭଗବାନ ପାଖରୁ ଆସୁଛି ନା, ତୁମ ପାଇଁ ଗୁରୁ ତୁମେ ଭାବନେ। ଗୁରୁ କୃପା ମାନେ ଯେ ଗୁରୁଦେବ କୃପା କରିଦେବେ ସବୁ ହେଇଯିବ, ଏଇଟା ଭ୍ରମ ଧାରଣା। ତୁମକୁ କରିବାକୁ ପଡିବ, କୃପା ଧର୍ମରେ ତୁମେ କରିବା ମାତ୍ର ତୁମ ପାଖକୁ ପଳେଇ ଆସିବ। ଆଉ ତୁମେ ଯେ ଜାଣିନ କଣ କରିବାକୁ ପଡିବ, କେମିତି ଉପଦେଶ ପାଳନ କରିବାକୁ ପଡିବ, ଜୀବନରେ କଣ କରିବାକୁ ପଡିବ, ସେ ଗୁରୁଙ୍କର କାମ ହେଲା, ସେ ତୁମର ଅଧିକାର ହିସାବରେ ତୁମକୁ ନିଯୁକ୍ତି କରିବେ, ତୁମ ଭିତରେ ମଙ୍ଗଳ ହବ, ତୁମକୁ କରିବାକୁ ପଡିବ। ବିଜୟଟା ଅର୍ଜୁନଙ୍କର ହେଲା, ଭଗବାନ ପ୍ରଥମ ଯୋଜନା କରିଥିଲେ ମୁଁ ବିଜୟ ଦେବି, କିନ୍ତୁ ଅର୍ଜୁନ ଯୁଦ୍ଧ କରିବାକୁ ପଡିଲା। ଭଗବାନ ଯଦି ଅର୍ଜୁନ କାହିଁକି ତାହେଲେ ଯୁଦ୍ଧରେ ଲଗେଇଲେ କାହିଁକି, ବିଜୟ ତ ମୁଁ କହିଦେଲେ ନା, ତୁମେ ଯୁଦ୍ଧ ନ କଲେ ମୁଁ ଏମାନଙ୍କୁ ମାରିଦେଇଛି, ତାର ପୁଣି ଯୁଦ୍ଧ କାହିଁକି, ଯୁଦ୍ଧ କାହିଁକି ଲଗେଇଲେ, ତୁମେ ଯୁଦ୍ଧ କର, ତୁମକୁ କରିବାକୁ ପଡିବ। ଜୀବର ଏଇ ଅବସ୍ଥା ନହେଲା, ନ ଆସିଲା ପର୍ଯ୍ୟନ୍ତ ତାର ଗୋଟେ ଲାଇଫ୍ ଷ୍ଟ୍ରଗଲି ଭକ୍ତି ଜୀବନ, ଏଟା ହବ, ଏଟା କୋଉ ନୂତନ କଥା ନା। ପ୍ରକୃତ ଭୂମିକାରେ ଭଜନଟା ଆରମ୍ଭ ହୁଏ, ଏଟାକୁ ପ୍ରାକୃତ ଭୂମିକା କୁହାଯାଏ। କଣ, ଭଲ ଖାଇବାର ଇଚ୍ଛା ଅଛି, ଭଲ ଶୋଇବାର ଇଚ୍ଛା ଅଛି, ମନ ଭିତରେ କାମନା ବାସନା, ଏଟା ସବୁ ହୁଏ, ଏଟା ଏଥିରୁ ଆରମ୍ଭ ହୁଏ। ସାଧୁମାନେ ଅର୍ଥ ନୁହେଁ, ଯେମିତି ସାଧୁର ଅର୍ଥ ନୁହେଁ ଯେ ସେ ପୁରା କାମ ବାସନାକୁ ପୁରା ସମ୍ପୂର୍ଣ୍ଣ ଜୟ କରିଗଲା, ଜଣେ ପରାସ୍ତ ହେଇଯାଉଛି, ସେ ବୈବାହିକ ଜୀବନକୁ ଯାଉଛି, ଆଉ ଜଣେ କଣ କରୁଛି, ସେ ସାଧନ କରିକି ତାକୁ କଣ କରିବାକୁ ଚାହୁଁଛି, ତାକୁ ବିଦୃତ କରିବା ପାଇଁ ଚାହୁଁଛି, ସେ ଲଗେଇଛି ତା ସାଙ୍ଗରେ। ବିଷ୍ଣୁ ଚଠାକୁର କହୁଛନ୍ତି, ତାହେଲେ ବିଷୟ ଯୁଦ୍ଧଟା ଚାଲିଛି, ଯୁଦ୍ଧଟା ଚାଲିଛି, ତୁମେ କହିପାରିବନି କିଏ ଜୟ କରିବ କିଏ ପରାଜୟ, ତୁମେ ଛାଡ଼ିଦେଲ ତ ପରାଜୟ ହେଇଗଲା। ଯୁଦ୍ଧ ଯଦି ତୁମେ ଚାଲିଛି, ତୁମେ କହିପାରିବନି କିଏ ଜୟ ହବ କିଏ ପରାଜୟ, ଇନ୍ଦ୍ରମାନଙ୍କର କାମ ହେଲା ସେ, ତୁମେ ଭାବିବନି। ତୁମେ ଯେତେପର୍ଯ୍ୟନ୍ତ କୃଷ୍ଣ ଚେତନ ଲାଗିକି ରହିଛ, ଯେତେପର୍ଯ୍ୟନ୍ତ ଭଗବାନଙ୍କର ସେବା କରୁଛ, ତୁମେ ଯୁଦ୍ଧ ଚାଲିଛି, ସେଟା ସାଧୁ ଅବସ୍ଥା, ସାଧକ ଅବସ୍ଥା, ଛାଡ଼ିଦେଲ ଟୋଟାଲ ପରାସ୍ତ ହେଇଗଲ ତୁମେ, ତୁମକୁ ସେ ରାସ୍ତାରେ ଯିବାକୁ ପଡିବ, ଇନ୍ଦ୍ର ବର୍ତ୍ତମାନ ଇନ୍ଦ୍ରର ବଶ ହେଇଗଲ। ଆପ୍ରଭାତ କଣ କହୁଛନ୍ତି, ତୁମେ ଯେଉଁ ଜୀବନକୁ ଯାଅ ସେ ସ୍ଫୁରଣ ଅବସ୍ଥାଟା ଆସିଲେ ନା, ଯେମିତି ଏଇ ଶବ୍ଦଟା ମନ ପଡ଼ିଗଲା ସ୍ଫୁରଣ, ଗୋପୀମାନଙ୍କର ସ୍ଫୁରଣ ଭଗବାନଙ୍କର କାଲି ଶୁଣୁଥିଲେ ନା, ବୃନ୍ଦାବନର ଏ ଶୋଭା ବର୍ତ୍ତମାନ ବୈକୁଣ୍ଠର ଭଗବାନଙ୍କର ପାଦ ପଦ୍ମରେ ଯୋଉ ଧ୍ୱଜ ବ୍ରଜ ଅଙ୍କୁଶର ଚିହ୍ନ ବୈକୁଣ୍ଠର ଶୋଭାକୁ ବସିଛନ୍ତି। ଏଠି ବୈକୁଣ୍ଠର ଚିନ୍ତା ହେଇଗଲାଣି, ସ୍ୱର୍ଗକୁ ଚିନ୍ତା ହେଇଗଲାଣି, କୁଆଡେ କେତେ କଥା ଚିନ୍ତା ହେଇଗଲାଣି, ସ୍ଫୁରଣ ସବୁ କୃଷ୍ଣଙ୍କର ଜିନିଷ, ସେଇ ଅବସ୍ଥାରେ ଜଣଙ୍କର ଜୀବନ ସୁରକ୍ଷିତ ହେଇଯାଏ। ତା ଆଉ ଜଗତର କିଛି ଜିନିଷ ବିଷୟ ବୋଲି କଣ ଜଣାପଡ଼ିବନି, ଆଉ ସେ ଅବସ୍ଥାଟା ପାଇବାକୁ ହେଲେ ପ୍ରଥମରେ ଏଇ ଅବସ୍ଥା ଦେଖି ସବୁ ଯିବାକୁ ପଡେ, ସବୁ କରିବାକୁ ପଡେ। ଯେତିକି ଭଗବାନ ଆମର ସେବାଟାକୁ ଗ୍ରହଣ କରୁଥିବେ, ଆମ ଅନ୍ତର ଭିତରେ ସେତିକି ଗୋଟେ ଭରସା ପଡୁଥିବ ନା, କଣ ନମଧର ଟିକେ ଭରସା ଆସିବ ନା, ମୁଁ ଯାହା ହେଲେ ଭଗବାନ ମତେ କୃପା କରିବେ ନା, ସେ ଆଉ ଜାଣିଥିବ ମୋର ଦୋଷ ଦୁର୍ବଳତା ରହୁଛି, ମୋର କିଛି ଭୁଲ ରହୁଛି, କିନ୍ତୁ ସେ କଣ କରୁଥିବ, ତାକୁ ଗୋଟେ ଭରସା ମିଳୁଥିବ, ନା ପ୍ରଭୁ ନିଶ୍ଚିତ ମୋତେ ଶୋଧନ କରିବି, ତାହେଲେ ତୁମେ ଯୁଦ୍ଧ କରିପାରିବ, ଜଣେ ପରାସ୍ତ ହେଇଯିବ। ପ୍ରଭୁପାଦ ସେଠି କହିନାହାନ୍ତି ଗଜେନ୍ଦ୍ର ଚରିତ୍ରରେ, ସେ ସବୁ କହିଛନ୍ତି, ତୁମେ ଯେଉଁ ଜୀବନକୁ ଯାଅ ତୁମକୁ ସଂଗ୍ରାମ କରିବାକୁ ପଡିବ। ସଂଗ୍ରାମ କେଉଁଠି ବାକି ନାହିଁ, ବ୍ରହ୍ମଚାରୀ ଆଶ୍ରମ ଛାଡ଼ିଦେବ, ସେ ଗୃହସ୍ଥ ଜୀବନକୁ ଯିବ, ସେଠି ବି ସଂଗ୍ରାମ କରିବ ନା, ତୁମେ କରୁନା ହଁ କରିବ କରିବ, ସେ ତ ସବୁବେଳେ, କିନ୍ତୁ ଏଇଟା ସଂଗ୍ରାମ ମୁକ୍ତ ଅବସ୍ଥା, ସେଠି ସଂଗ୍ରାମ କରିବ, ସେଠି କେମିତି ମୁଁ ଏଠୁ ବାହାରିବି, ଏବେ ବର୍ତ୍ତମାନ କହୁଛି କେମିତି ମୁଁ ପଶିବି, ସଂଗ୍ରାମ ସବୁବେଳେ। ଏଟା ତୁମର କାମ କଣ, ଏଟା ତୁମର ଇନ୍ଦ୍ରିୟଟା, ଇନ୍ଦ୍ରିୟ ମନ ବୁଦ୍ଧି ଗୋଟେ ସବୁ ପ୍ରାକୃତ ରହିଛି ନା, କିନ୍ତୁ ବର୍ତ୍ତମାନ କଣ ଧରିଛେ, ଯେମିତି ବର୍ତ୍ତମାନ ଯୋଉ ଲୋକଟା ଲୁଚିକି ପଳେଇ ଯାଉଛି କୋଉଠିକି, କହୁଛି ମୁଁ କ୍ୱାରେଣ୍ଟାଇନ ନା କଣ କହୁଛନ୍ତି, ମୁଁ ତା ଭିତରେ ରହିବିନି, ଲୁଚିକି ପଳେଇ ଯାଉଛି, କଣ ହଉଛି ଲୁଚି ପଳେଇ, ରୋଗଟାକୁ ତାକୁ ମାରିବ ନା, ଆଉ ସିଏ ତାର 14 ଦିନ ରହିକି ମେଡିସିନ ଖାଇଲା, ଭଲ ମନ୍ଦ ହେଲା, ତାର କଣ ହୋପ୍ ଆସିଲା, ସେ ଟ୍ରିଟମେଣ୍ଟଟା ହଉଛି ଏହା। ଭକ୍ତି ଜୀବନରେ ଏଇଟା ହବ, ଭକ୍ତି ଜୀବନରେ ବିଶେଷ କରି ଯୋଉ ସାଧୁମାନେ ତାଙ୍କ ଜୀବନ ସାରା ଏମିତି ସଂଗ୍ରାମ କରିବେ, ବିଭିନ୍ନ କିଛି ଅବସ୍ଥା, ଆଉ କାମର ଅବସ୍ଥା ଚାଲିଯିବ, ଆଉ କାମ ବାସନ ତାକୁ ପୀଡ଼ା କରିବନି, ତାପରେ ବର୍ତ୍ତମାନ ଭଜନ ପ୍ରଗତି ପାଇଁ ଚାଲିବ, ଏ ସମସ୍ତଙ୍କ ଜୀବନରେ, ସମସ୍ତଙ୍କ ଜୀବନ ଏଇଟା ଆସିବ। ସାଧୁମାନଙ୍କର ସବୁ ସ୍ଥିତି ରହିଲା ନା, ସାଧକମାନଙ୍କର ସବୁ ସ୍ଥିତି ରହିଛି, ତେଣୁ ପୁରୁଣା ଅବସ୍ଥାକୁ ନ ଆଇଲା ମାନେ ସେ କିଏ, ତୁମର କାମର ଅବସ୍ଥା ତୁମେ ମୁକ୍ତ ହେଇଯାଇପାର, କିନ୍ତୁ ପୁରୁଣା ଅବସ୍ଥାଟା ନ ଆଇଲେ ମୁକ୍ତ କଣ ତୁମେ, ଆଉ ତୁମେ ତ ପ୍ରେମଟା ନ ପାଇଲେ କି କାମର ଅବସ୍ଥା ମୁକ୍ତ ହେଇପାରିବେନି, ପ୍ରେମଟା ତୁମେ ଯେତେବେଳେ ମିଳିବ ସେତେବେଳେ କାମରୁ ମୁକ୍ତ ହବ। ତେଣୁ ଆମେ କଣ କରୁଛୁ, ଆମର ଯତ୍ନଟା ବର୍ତ୍ତମାନ କୋଉଥିପାଇଁ ରହୁଛି, ଆମର ଯୋଉ ଯତ୍ନଟା ବର୍ତ୍ତମାନ କୋଉଥିପାଇଁ ରହୁଛି, କେମିତି ଭଗବାନଙ୍କ ଚରଣରେ ପ୍ରେମଟା ପାଏ, ସେଟା ତ ଗୋଟିଏ ସମାଧାନ, ଆଉ ତୁମେ ସମାଧାନ ନାହିଁ, ଆଉ ସଂସାର ଆଉ କୌଣସି ସମାଧାନ ନାହିଁ, ଏ ପ୍ରେମ ପ୍ରାପ୍ତି ସ୍ଫୁରଣଟା ଆସିବ, ଆସକ୍ତି ଯେତେବେଳେ ହେଇଗଲା, ରୁଚି ଯେତେବେଳେ ଆସିଗଲା, ଭାବ ଯେତେବେଳେ ଆସିଗଲା, ଏସବୁ ସ୍ତରରେ ଆଇ ତ ଗୋପୀମାନଙ୍କର ଯୋଉ ବର୍ତ୍ତମାନ ଯୋଉ ଆମେ ପଢୁଛେ, ଏସବୁ କଣ ମହାଭାବର ସ୍ଥିତି, ସେଟା କଣ ଆମେ ବୁଝିପାରିବେ କି ବୁଝିପାରିବେ, ମହାଭାବର ସ୍ଥିତି ଗୋଟେ ସେଟା ସ୍ଫୁରଣ ହଉଛି। ତୁମେ ଆଖିଟା ବନ୍ଦ କରିଦବ ବର୍ତ୍ତମାନ, ଆଖିଟା ବନ୍ଦ କଲେ କୋଉ ଚିନ୍ତା ଆସୁଛି, 10 ମିନିଟ ଗୋଟେ ଆଖିଟା ବନ୍ଦ କରି ବସିଲ, 10 ମିନିଟ ଭିତରେ ଭଗବାନଙ୍କ ଚିନ୍ତାଟା ଆସୁଛି ନା, କୁଆଡେ କଣ ଭଗବାନ ଚିନ୍ତା କରିବେ, ମୁଁ ପ୍ରଭୁଙ୍କୁ ଟିକେ ଚିନ୍ତା କରିଛୁ, କରୁ କରୁ କୁଆଡେ ପଳେଇ ପଳେଇ ଯାଉଛି, ଦେଖୁଥିବେ ଗୋଟେ ମାଟାକୁ କୁହ ସେ ତା ଆଖିଟାକୁ ବନ୍ଦ କରିବ, ସେ କାହାକୁ ଚିନ୍ତା କରିବ, ଗୋଟେ ସ୍ତ୍ରୀ ଲୋକ ପଚାର, ସେ ଆଖିଟାକୁ ବନ୍ଦ କରିବ, ସେ କାହା କଥା ଚିନ୍ତା କରିବ, ତା ସଙ୍ଗେ ତା ପୁଅ କଥା ଚିନ୍ତା ଆସିବ, ତା ଝିଅ କଥା ଚିନ୍ତା ଆସିବ, ତାକୁ ଭଲ ପାଇଯାଇଛି ନା, ତା ସ୍ୱାମୀ କଥା ଚିନ୍ତା ଆସିବ, ତାକୁ କିଛି ଆଉ କିଛି ଚେଷ୍ଟା କରିବାକୁ ପଡୁଛି କି, ଗୋଟେ ସ୍ତ୍ରୀ ଲୋକକୁ ଗୋଟେ ମାଆକୁ ତ ଚେଷ୍ଟା କରିବାକୁ ପଡୁଛି, ମୋ ଛୁଆ ପାଖରେ କେମିତି ମନ ଲଗେଇବି, ମୋ ସ୍ୱାମୀ ପାଖରେ କେମିତି ମନ ଲଗେଇବି, ହଁ ତ ଚେଷ୍ଟା କରିବାକୁ ପଡୁଛି, ତା ପ୍ରେମଟା ଅଛି ନା, ଜାଗତିକ ସ୍ନେହଟା ଅଛି, ବଟ୍ ସ୍ମରଣ ଆସିବ, ଆମର ସେଇ ଲକ୍ଷ୍ୟଟା ସେୟା, ଲକ୍ଷ୍ୟଟା ହଉଛି ସେଇଟା, ତମେ ଏଇ ସାଧନଟା ସବୁ ସେଥିପାଇଁ ଚାଲିଛି। ବହୁ ଜନ୍ମର ଏଗୁଡ଼ା କାମର ମହିଳା ନା, କଣ ଗୋଟେ ଜନ୍ମ ନା କଣ, ବହୁ ଜନ୍ମ, ଆଉ ଗୋଟେ ବଡ ସବୁଠୁ ବଡ ଭରସା କଣ, ଚୈତନ୍ୟ ମହାପ୍ରଭୁ, ମହାପ୍ରଭୁ ଆସିଛନ୍ତି ଏବଂ ମହାପ୍ରଭୁଙ୍କର ନାମ ଆଉ ମହାପ୍ରଭୁଙ୍କର ଭକ୍ତ ତାଙ୍କର ସେବା, ଏଇଟା ହିଁ କେବଳ ଗୋଟିଏ ହୋପ୍ କଳିଯୁଗ ଲୋକମାନଙ୍କ ପାଇଁ, ଆଉ କିଛି ଭରସା ନାହିଁ, କଳିଯୁଗ ଲୋକ ସବୁ ପତିତ ଲୋକ, ପତିତ ଲୋକ ପ୍ରାୟ ସବୁ ପତିତ ଭାବନା, ସବୁବେଳେ ନିଜ ଭାବନା, କେବଳ ମହାପ୍ରଭୁ ପତିତ ଭାବନ, ତାଙ୍କ କୃପା ହେଲେ ଏଇ ନାମ ଆଉ ସାଧୁ କୃପା ତା ବଳରେ ଜଣଙ୍କ ଚିତ୍ତରେ ଚିତ୍ତ ନିର୍ମଳ ହେଲେ ଏଇଟା ସ୍ଫୁରଣ ସବୁ ହବ। ହେଲେ ଶୁଣୁଥିଲେ ନରଜ ଗୋପୀମାନେ କହୁଛନ୍ତି, ପତ୍ତ ମୟୂର ମୟୂରମାନେ ନୃତ୍ୟ କରୁଛନ୍ତି, ସବୁ କଣ କରି ମଣ୍ଡଳାକାର ହେଇକି ନୃତ୍ୟ କରୁଛନ୍ତି, ଆମେ ସେଠିକି ଯିବା, କେବଳ ମୟୂରମାନେ ନୃତ୍ୟ କରୁନାହାନ୍ତି, କୃଷ୍ଣ ବି ତାଙ୍କ ସହିତ ନୃତ୍ୟ କରୁଛନ୍ତି, ଆନନ୍ଦଟା କଣ ଆମେ ତୁମେ ଜାଣିନେ ନା, ଜାଣିଛ ପ୍ରଦୀପ, ଜାଣିଛ ଆନନ୍ଦ କଣ, ଜାଣିନୁ କିଛି, ଏ ଖାଇଦେଲେ ଖାଇଲେ ଟିକେ ଆନନ୍ଦ ଲାଗୁଛି, ଶୋଇଲେ ଟିକେ ଆନନ୍ଦ ଲାଗୁଛି, ମନଟା ଯାହା କହୁଛି ସେଠାରେ କରିଦେଲେ ଆନନ୍ଦ ଆଉ କଣ ନା, କଣ ମନର କଥାଟା ମାନବାଟା ହଉଛି ଆନନ୍ଦ, ଗୋଟେ ସାଧାରଣ ଲୋକର କଣ ତାର ଆନନ୍ଦ, ମନଟା ଯାହା କହୁଛି ସେଟା ଯିଏ ମାନିଲା ତାର ଆନନ୍ଦ, ମନ ଯାହା ଚାହୁଁଛି ସେଟା ହେଇଗଲା ତା ଆନନ୍ଦ ନା, ଆଉ କିଛି ମନ ବିରୁଦ୍ଧରେ ଯାହା କଲ ସେ ଦୁଃଖୀ, ଆମେ କଣ କାମ କରୁଛେ ବର୍ତ୍ତମାନ, ମନ ବିରୁଦ୍ଧ କାମ ଗୁଡାକ ସବୁ କରୁଛି, ସେଇଥିପାଇଁ ମନ ତୁମକୁ କେତେ ସପୋର୍ଟ କରିବନି, ସେ ତୁମକୁ ସୁଖେ ସୁଖେ ମାରିବ ସବୁବେଳେ, ଟିକେ କଣ ହେଲେ ଦୁର୍ବଳ କରିଦବ। ଛିଦ୍ରବା ଅନ୍ୱେଷଣ କରୁଛି ମନ, ମନ କଣ କରୁଛି, ମନ ଖୋଜୁଛି, କଣ ଖୋଜୁଛି, ସେ ଖାଲି ତୁମ ଛିଦ୍ରଟା ଦେଖୁଛି କୋଉଠି ଲୁଜ୍ ରହିଲା। ଦେଖି ତୁମକୁ ମନ ଚାହୁଁନି ବା ଗୋଟେ, ସେ କେତେ ଦିନରୁ ଫିଟିଛି ଆଉ ଚାହୁଁନି, ସେଇଟା ତୁମର ଗୋଟେ ସାଧକର ବା ଗୋଟେ ଭକ୍ତର ଏଇଟା ହଉଛି ତାର ଇଏ ଆଉ। ଭକ୍ତି ଗୋଟା କଷ୍ଟ କାହିଁ, କିଛି କଷ୍ଟ ନାହିଁ, କଷ୍ଟ ହଉଛି ଏଥିପାଇଁ ଗୋଟେ ସଂସାରଟା କଷ୍ଟ ନା, ଏଇଟା କଷ୍ଟ ଚାକିରି କରିବା ଯୋଉ ପିଲା ଛୁଆ ଦାୟିତ୍ୱ ନ, କୋଉଟା କଷ୍ଟ, ଠାକୁରଙ୍କ ପାଇଁ ଜଣେ ସେବା କଲା ଦିନମାନ, ତାର ପ୍ରସାଦ ଟିକେ ପାଇଲା, ଆରାମସେ ଶୋଇଗଲା, ସକାଳୁ ଉଠିଲା ବେଳକୁ ଦେଖ ଜଣେ ରୋଷେଇ କରିଦଉଛି, ଜଣେ ଭୋଗ ଲଗେଇ ଦଉଛି, ଜଣେ ଘଟି ବଜେଇଦେଲା, ଜଣେ ବାଢି ଦଉଛି, ଖାଲି ତ ପ୍ଲେଟ ଧୋଇ ପକେଇବୁ ଖାଇ ପିଇ ଦେଇ ବାସ ପଳେଇ ଆସିବୁ। ଆଉ ସେଠି ସବୁ କରିଲା ପରେ ଲୋକ ଖୁସି ଭାବୁଛି, ହଁ ମୁଁ ଭଲରେ ଅଛି, ସବୁ କଲା ପରେ ନା କଣ, ଖଟିବେ ଖାଇବେ ସ୍ତ୍ରୀ ଖୁନ୍ଦା ମାରିବ ଯାହା କହିବ ସବୁ କରିବେ, କଲା ପରେ ତା ମନ ଖୁସି, କାହିଁ ଖୁସି, ଦୁଃଖରେ ଅଛି କିନ୍ତୁ କାହିଁ ଖୁସି ରହୁଛି, ମନ ଯା ଯାଉଛି ସେଟା କରିଦଉଛି। ଏଠି କଣ, ମନ ଯା ଯାଉଛି ସବୁବେଳେ ମନକୁ ଜଣେ ଅଟକଉଛି, ସେଟା ଦୌଡ଼ୁଆ ଆଉ, ତୁମ ମନଟା ଯା ଯାଉ ତୁମ ସବୁବେଳେ ଡର ରହୁଛି, ଆରେ ଏଇଟା ମୁଁ କଲେ ସେ କାଢ଼ିଦେବି କି ସେଟା କହିବି କି, ସେଟା ମନ ସବୁବେଳେ ଦୁଃଖରେ ରହିଲା। କିନ୍ତୁ ସମୟ ଯେତେବେଳେ ଆସିବ ଏ ଭଜନ ସାଧନ ଦ୍ଵାରା ଭଗବାନ ଯେତେବେଳେ ସେବାଟାକୁ ସ୍ୱୀକାର କରିବେ ମନ ବୁଝିପାରିବ, ମନଟା ସବୁବେଳେ ବୁଝିପାରିବ, ମନ ଦଶ ଭାର ଭାଙ୍ଗିବ, ବୁଝିପାରୁଛ କି ନାହିଁ, କାଚଟା ଦେଖୁଛ ନା ନାହିଁ, ଯୋଉ ସ୍ତ୍ରୀ ଲୋକମାନେ କାଚ ପିନ୍ଧନ୍ତି, ଥରେ ଭାଙ୍ଗଲେ କଣ କରିବୁ ତାକୁ, ଥରେ ଗଲା ଗଲା ଆଉ କାଞ୍ଚ ସଂଖ୍ୟା ଦେଖିନ କି, ଥରେ ଥରେ ଟକୁଣି ବାଜିଲା ଗଲା ଫାଟିଯିବ, ମାଟି ପାତ୍ର ଦେଖୁଛ, ମାଟି ହାଣ୍ଡି ଦେଖୁଛ ନାହିଁ, ଥରେ ଥରେ ଟୁକୁଣି ବାଜିଗଲା କଣ ହେଲା ଭାଙ୍ଗିଯିବ, ତା ଧର୍ମ ସେଇଭଳିଆ ମନ ସେଭଳିଆ ଜଗିକି ରଖିଛି, ତୁମକୁ ଖାଲି ଫଟେଇବା ନାହିଁ, ସେ ଖାଲି ଜଗିକି ବସିଛି, ଇଏ କୋଉଠି ଟିକେ ଲୁଜ୍ କରିବ ତାକୁ ବାଡ଼େଇ ଦେବି ସେଇଠି। ଭଗବାନ କଣ କହିଲେ, ଭଗବାନ କଣ କହିଲେ ଭଗବତ ଗୀତାରେ ସେ ଶ୍ଳୋକରେ, ମନ ହଉଛି ତୁମର ଶତ୍ରୁ, ମନ ହଉଛି ତୁମର କହିଲେନି, ଉଦ୍ଧାରେ ଆତ୍ମନ ଆତ୍ମନମ ସେଠି କହିଲେ ନା, ତ ନିଜକୁ ନିଜ ଉଦ୍ଧାର କର, ହେ ମନ ଦ୍ଵାରା ବୁଦ୍ଧି ମନକୁ ନେଇକି ଉଦ୍ଧାରେ ଆତ୍ମନ ଆତ୍ମନମ, ସେଠି ଆତ୍ମନ ବୁଦ୍ଧି ଶବ୍ଦ ଲାଗିଛି, କୋଉଠି ବୁଦ୍ଧି ଲାଗିଛି, କୋଉଠି ମନ ଲାଗିଛି, ତାକୁ ଦେଖ ଗୀତାରେ, ସେଇ ମନଟାକୁ ଆମେ ବର୍ତ୍ତମାନ ଭଗବାନଙ୍କ ପାଖରେ ଦେବା, ପ୍ରଭୁ ଆଉ କଣ ଏଇ ପାଗଳା ମନକୁ ନେଇ ତୁମକୁ ଡାକିବି, ମୁଁ ଆପଣଙ୍କ ଶରଣ ଗଲି, ସେଥିପାଇଁ ଶରଣଗତିଟା ହଉଛି ପ୍ରଥମ ଜିନିଷ, ମହାପ୍ରଭୁ ଏଥିପାଇଁ ଆଇଲେ ଶିକ୍ଷା ନେଇକି ଆଉ, ଆମେ ଆସୁଛେ ପ୍ରଥମ ଭଗବାନ କଣ କହୁଛି, ହାତ ଟେକି ଦେଖୁନ ଆମ ପରମ୍ପରା ନା ଅଲଗା କୋଉ ପରମ୍ପରା ଅଛି, କୋଉଠି ଦେଖିଛୁ କି ଆଗରୁ କୋଉ ବାବା ତୁମ ଗାଁ ଥିଲା ହାତ ଟେକୁଥିଲା, ଚୋର ହାତ ଟେକି, ଚୋର ପୁରୁଷ ଆଗରେ ହାତ ଟେକିଦବ ନା, ଆଉ ଆମେ ସେଇଭଳିଆ ଶରଣ ଯାଉଛେ, ପ୍ରଭୁ ମତେ ରକ୍ଷା କର, ତୁମେ କେତେବେଳେ କଣ ଗୋଟେ ଗୋଟେ ଅବସ୍ଥାରେ ସେ ଟାଣିକି ତୁମକୁ ନେଇ କଟେ ବୋଳି ଫୋପାଡ଼ ଦବ, ତମ ବାଟ ପାଇବନି ଆଉ, କିଛି କରିପାରିବେ କିଛି କରିପାରିବେ, ଶରଣାଗତ ନହେଲେ ମନଟା ଗୋଟେ ବିଗିଡିବା ପାଇଁ କେତେ ସମୟ ଲାଗିବ, ଫାଟିଗଲେ କୁହନ୍ତି ମନ ଫିଟିଗଲା, କୁହନ୍ତିନି ମନ ଫିଟିଗଲା ଥରେ ଆପାରିବ, ତେଣୁ ଇଏ ମନଟା ବହୁତ ମାନେ ତାର ତା ତ ଗୋଟେ ଡିସିସନ, ତାର ନିଜର ଗୋଟେ ଓନ୍ ପାୱାର ରହିଛି ନା, ବିଶ୍ୱ ସହିତ ତାହେଲେ ମିଶିଯାଉଛି, ତାର ତିନି ଗୁଣ ସହିତ ମିଶିଯାଉଛି, ତାର ପାୱାର ଚାଲି ଆସୁଛି, ଯେତେବେଳେ ଭକ୍ତି କରିବା ପାଇଁ ଯାଉଛି ସାଧୁସଙ୍ଗ କରୁଛି ତା ପାୱାରଟା ଟିକେ କମିଯାଉଛି, ପୁଣି ଯେତେବେଳେ ସାଧୁସଙ୍ଗ ସରିଗଲା କଥା ସରିଗଲା ନାମ ସରିଗଲା ପୁଣି ତା ପାୱାର ଚାଲି ଆସୁଛି, କିନ୍ତୁ ବାରମ୍ବାର ବାରମ୍ବାର ଏ ସାଧୁସଙ୍ଗ କରିବା ଦ୍ଵାରା ମନର ତାର ଦେଖିବ ଇଏ ମୋତେ ଆଉ ସହଯୋଗ କରିବା ପାଇଁ ଚାହୁଁନି, ସେ ସେଠି ଦୁର୍ବଳ, ଆଉ ତା ସହିତ ଯିଏ ଏତେ ଦିନ ସେ ଭଗବାନଙ୍କର ସେବା କଲାଣି, ସେ ଭଗବାନଙ୍କର ଶକ୍ତି, ଭଗବାନ ଦେଖିବ ଇଏ ମୋର ସେବା କଲାନି, ତାକୁ ଆଉ କାହିଁକି ଏତେ ହଇରାଣ କରି ଆସି, କଣ ତୁମେ ଭାବୁଛ କଣ ଛୋଟିଆ କାମ ନା କଣ, ଇଏ ବହୁତ ଧୈର୍ଯ୍ୟ ଧରିବାକୁ ପଡିବ, ଧୈର୍ଯ୍ୟ ନ ଧରିଲେ ତୁମେ ସାଧୁ ହେଇପାରିବନି, ସାଧୁ ମାନେ ତୁମେ ପଥର ଭଳିଆ ହବାକୁ ପଡିବ, ପୁରା ପଥର ହେଇପାରିଲେ ତୁମେ ସାଧୁ ହବ, ବହୁତ ଧୈର୍ଯ୍ୟ ଧରିବାକୁ ପଡିବ, ଆଉ ସେ ଧୈର୍ଯ୍ୟର କେତେ ଦିନ ଧୈର୍ଯ୍ୟ ଧରିବାକୁ ପଡିବ ତାର ହେଟା ତୁମର ଉପରେ ନିର୍ଭର କରେ, ତୁମେ ଶରଣାଗତି ବଢେଇଦେଲେ ତୁମେ ତ 20-25 ବର୍ଷ ପରେ ତୁମେ ଗମ୍ଭୀର ବୁଝିପାରିବ, ସବୁ ଜିନିଷ ତୁମକୁ ଲାଗିବ ହଁ ଇଏ ହଉଛି ସତ୍ୟ ଜିନିଷ, ମୁଁ ବୁଝିପାରୁଛି ମୋର ସେ ସ୍ଥିତି ନାହିଁ କିନ୍ତୁ ଇଏ ହଉଛି ସତ୍ୟ ରାସ୍ତା, ଇଟକ ଛାଡ଼ିଲା ଆଉ ମୋର କିଛି ରାସ୍ତାରେ ବୁଡ଼ିଯିବି ଭାସିଯିବି, ଆଉ କିଛି ଜଗତର ନାହିଁ କୃଷ୍ଣଙ୍କ ଛଡ଼ା, ସେତେବେଳେ ତୁମକୁ ଗମ୍ଭୀରତା ଆସିବ, ସେତେବେଳେ ତୁମେ ନାମ ଟିକେ କରିବ, ଜପ ଟିକେ କରିବ, ଭଗବାନ ଯେତିକି ଯାହା କରିବ ସବୁ ପ୍ରୀତିରେ ପ୍ରେମରେ ଗମ୍ଭୀର ଜୀବନ ଆସିବ। ଆଉ ଜଗତରେ କାହା ସହିତ ସମ୍ପର୍କ ରଖିବା, ଜଗତରେ କିଛି ପାଇବାର ଆଶା ତୁମର ମଉଳିଯିବ, ନହେଲେ ଏଗୁଡ଼ାକ ସ୍ଫୁରଣ କେମିତି ହବ? ଅଭିମାନ ଦେଖୁନା, କୃଷ୍ଣ ନୃତ୍ୟ କରୁଛନ୍ତି କେତେ ଆନନ୍ଦରେ, ଗୋପୀମାନେ ଚିନ୍ତା କରୁଛନ୍ତି ମୟୂରମାନଙ୍କ ସହିତ କୃଷ୍ଣ ନୃତ୍ୟ କରୁଛନ୍ତି। ଆଉ ଆମେ ଆନନ୍ଦ ଗୋଟେ କଣ ଜାଣିଛେ? ଖାଇଦେବା ଭଲ, ମନ ଜାଗ ହେଲା, ମନର ହିସାବରେ ମନର ଦାସଭାଟ ହଉଛି ଆମର ଆନନ୍ଦ। ଅନାଦିକାଳରେ ସେ ମନ ଦାସ ହେଇଗଲେ, ତାର ମନ ଦାସ ଭାଟ ହଉଛି ଆମର ଆନନ୍ଦ। ଆଉ କିଛି ଅଛି କି ଯିଏ କହିଥିବ ଯିଏ ଆମକୁ ଠକଉଛି ତାର ଆମେ ଦାସ ହେଇଯାଉଛି? ଏଟା ତ ସ୍ୱାଭାବିକ ଆଉ ବୌଦ୍ଧ ଯିବ ପାଇଁ। ଆଉ ଭକ୍ତ ଠାକୁର ସେଟା ଲେଖିଲେନି ସେ ଭଜନଟାରେ, ପରେ ମନ ଭଲ ନାହିଁ ଲାଗେ ସଂସାର, ମନ ସଂସାରଟା ଭଲ, ଜନ୍ମ ମରଣ ଜରା ଏ ସଂସାର ଅଛେ ବରା, କଣ ଏଠି ସୁଖ ଅଛି? ଜନ୍ମ ମରଣ ଜରା ସବୁ ଜାଣୁଛି, ହେଲେ କଣ ମନ ତ ମନ ସୁଖ ନାହିଁ, ମନଟା କାହିଁ ସୁଖ ନାହିଁ ସେ କଣ ବୁଝିପାରୁଛି? ମନ କେବଳ ଭଗବାନଙ୍କ ଚରଣ କମଳରେ ରହିଲେ, ତାଙ୍କର ସେବାରେ ରହିଲେ, ତାଙ୍କର ସେଇଥିରେ ଯଦି ଯଦି ପାଇବ କିଛି ଜୀବନରେ କିଛି ଆନନ୍ଦ ପାଇବାର ଅଛି ତ ଏଥିରେ ପାଇବାର ଅଛି। ଆକୁ ଛାଡି ଦେଇକି ଆଉ ତୁମେ ଭାବୁନି କିଛି ଆନନ୍ଦ ଅଛି ବୋଲି, କିଛି ଆନନ୍ଦ ନାହିଁ। ଏଠୁ ତୁମେ ଯଦି ଅଲଗା କିଛି ଆନନ୍ଦ ପାଇବାକୁ ଚାହୁଁଛ ତାହେଲେ ଏଇ ପଥରେ ରହିକି ଆନନ୍ଦ ପାଇବ, ଛାଡି କିଛି ନାହିଁ, ଛାଡିକି ଆଉ କିଛି ନାହିଁ, ଛାଡିବା ମାନେ ତୁମେ ସେ ବିଶ୍ୱ ଆନନ୍ଦର ମନ ତୁମକୁ ନେଇ ଟାଣି ନେଇ ପଳେଇବ। ଏଟା ହିଁ ମାନେ ସ୍ୱତଃସିଦ୍ଧ କଥା, ସ୍ୱତଃସିଦ୍ଧ କଥା। ତେଣୁ ଗୋପୀମାନେ ଚିନ୍ତା କରୁଛନ୍ତି କୃଷ୍ଣ କିଭଳି ନୃତ୍ୟ କରୁଛନ୍ତି, କେମିତି କାହା ସହିତ ମଣ୍ଡଳାକାର ହେଇକି ମୟୂରମାନେ ନୃତ୍ୟ କରୁଛନ୍ତି। ଦେଖୁନ ମୟୂର ବୁଲିବ ଘରୁ ଘରୁ ଗୋଟେ ନାହିଁ, ପୁରା ବହୁତ ଏମିତି ଘରୁ ଘରୁ ବୁଲୁଛନ୍ତି। ଗୋପୀମାନେ ବସିଛନ୍ତି କୋଉଠି? ଗୋପପୁରରେ ଯାଇନାହାନ୍ତି ଶରତ, ଶରତର ସେ ଯୋଉ ଶୋଭାକୁ ଦେଖିବା ପାଇଁ ବଂଶୀବାଦନ, କିନ୍ତୁ ସ୍ଫୁରଣ ସବୁ ଆସୁଛି, ଚିନ୍ତନ ହଉଛି କୃଷ୍ଣଙ୍କର। ଯେତେବେଳେ ତୁମର ଇତର ଅଭିଳାଷ ଗୁଡାକ ଯାଇନି, ଜୀବନ ଇତର ଅଭିଳାଷ ଗୋଟେ କଣ? ସାଧୁର ଭକ୍ତର ଗୋଟେ ସବୁଠୁ ବଡ ଅଭିଳାଷ ଗୋଟେ ହେଲା ଏ ଯୋଉ ଭୋଗ କରିବା କାମରେ, ଏଟା ତାକୁ ଡିଷ୍ଟର୍ବ କରିବ, ଯୁବକ ବୟସ ନା, ଆସି ସେଟାକୁ ରିଷ୍ଟ୍ରେନ୍ କରିବ। କଣ କଣ କୁହାଯାଏ ତାକୁ? ଚାହିଁବ ମୁଁ କଣ୍ଟ୍ରୋଲ ଧୀର, ସେଥିପାଇଁ ଭଗବାନ କହିଲେ ବିଷୟ ଏତେ ଧୀର, ମୁଁ ସେଇଟାକୁ କଣ୍ଟ୍ରୋଲ କରି ଭଜନ ଦ୍ୱାରା ଭଗବାନଙ୍କୁ ପ୍ରାର୍ଥନା କରି ପ୍ରଭୁଙ୍କର ଭରସା କରି ସେଟା। ଆଉ କଣ, ଆଉ କଣ ସେଇଟା ତୁମକୁ ତ ସବୁ ଭଗବାନ କଣ କହିଲେ? କାମ ଏସ କ୍ରୋଧ ଏସ 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 ମାନେ କଣ? ଏହି କାମ ଏହି କ୍ରୋଧ କୋଉଠୁ ଆସୁଛି? ନା ରଜଗୁଣ ସମୁଦ୍ର, ରଜଗୁଣରୁ ଆସୁଛି, ରଜଗୁଣଟା ପ୍ରବର୍ତ୍ତରେ ରହିଛି। ସଦଗୁଣକୁ ଆସ, ସଦଗୁଣ ହେଲେ ତୁମେ ହୃଦୟଙ୍ଗମ କରିପାରିବ, ଗୋଟେ ହୃଦୟଙ୍ଗମ ତୁମକୁ ଆସୁନି, ଏଟା ଏହାର ପରିଣତିଟା କଣ? ଗୋଟେ ଅନ୍ଧାର ହେଇଟି ସାପଟା ଅଛି, ମୁଁ ତୁମକୁ ପଠେଇବି, ତୁ ଯା, ଯିବୁ କି? ମୁଁ ପଠେଇଲେ ଯିବୁ କି? ଦେଖିଯିବ ସେଠି ସାପଟା ଅଛି ଆଉ ଅନ୍ଧାରଟା, ଆଉ ସେଠି ଦୌଡ଼ଟା ପଡ଼ିଥିଲେ ବି କଣ ସାପ ବୋଲି ଭାବି ପଡ଼ିକି ତ ମୁଣ୍ଡ ଫାଟିବ। ଆଉ ଜଣେ ତ ଅଜ୍ଞାନ ହେଇ ବସିଯିବ, ତାକୁ ତାକୁ କିଛି କହିପାରିବ? ତୁମେ କିଛି କରିପାରିବ? କିଛି କରିପାରିବ? ଏତେ ଶାସ୍ତ୍ର କାହିଁ ପ୍ରକଟ ହେଲେ? ଏତେ ଶାସ୍ତ୍ର ଯୋଉ ଭଗବାନ ଭଗବାନ ଗୀତାରେ ନିଜେ କହିଲେ, ଏତେ ଶାସ୍ତ୍ର କାହିଁ ଗୋଟେ ଯିବୁ ଖାଲି ବୁଝିବା ପାଇଁ? ରେ ଭାଇ ଏଠି କିଛି ନାହିଁ, ସୁଖ ଦୁଃଖାଳୟ। ଆଚ୍ଛା ଦୁଃଖାଳୟ କହିଲେ କହିଲେ ଅଶାଶ୍ୱତ କାହିଁ କହିଲେ ମତେ କହିଲ? ଦେଖିବା ଏଣେ କହୁଛନ୍ତି ଦୁଃଖାଳୟ ଅଶାଶ୍ୱତ, ମୁଁ ଏଣେ ସେଇଠି ଆସିକି ନାଚିକି ଦେଖାଉଛନ୍ତି, ଦେଖ ମୁଁ କେତେ ସୁଖରେ ଅଛି। ବୃନ୍ଦାବନରେ ସେଇ ଜଗତ ଆଇଲେ ନା ନାହିଁ? ଆମକୁ କେବଳ ଦେଖିବା ପାଇଁ, ଦେଖ ତୁମେ ରହିଛ କୋଉଠି, ମୁଁ ରହିଛି କୋଉଠି, ମୋ ସାଙ୍ଗରେ ଯିଏ ଅଛି ସେ କେମିତି ସୁଖରେ ଅଛନ୍ତି, ତୋ ପରିବାର କେମିତି ଅଛି, ବୁଝିପାରୁଛୁ କି ନାହିଁ? ହଁ କେତେ ଭାଇ, କେତେ ଭାଇ, ଦି ଭାଇ, ହଁ ବାପା ଭାଇ, ବାପାକୁ ଭାଇକୁ ପଚାରିବୁ, ବାପାକୁ ପଚାରିବୁ, ତାଙ୍କର ଯୋଉ ସଂସାର ସେ ଭାଇ ଭାଇ ସାହେଲ ଭାଇ ସାହେଲ ନା, ହଁ ତାଙ୍କୁ ପଚାରିବୁ କୋଉ ଖ୍ରୀଷ୍ଟନ ହେଲା, ଦେଖିଛ ଟିକେ ଦେଖିଲ ଖ୍ରୀଷ୍ଟନ ହେଲା, କୃଷ୍ଣ କେତେ ଖୁସି, ନନ୍ଦ ମହାରାଜ କେତେ ଖୁସି, ଯଶୋଦା କେତେ ଖୁସି, ତୁମ ସଂସାର ଏତେ ଖୁସି? ବାପାକୁ ପଚାରିଲ ଦେଖିବା, ଫୋନ କରିକି, ବାପା ଆମକୁ ଜନ୍ମ ଦେଲୁ ଖୁସିର ଅଛି ନା, କଣ କହିବ? ହେ କିଛି ନାହିଁ ସଂସାର, ସେ କିଛି ନାହିଁ, ସିଏ ଯେତେବେଳେ ଯୁବକ ଥିଲେ ସେଇ ମାତୁଥିଲେ ସେମିତି, ହଁ ସଂସାର ସବୁ ଖୁସି ଅଛି। ଭଗବାନ ସେଥିପାଇଁ ଆସି ଦେଖଉଛୁ, ଦେଖ ତୁମେ କେମିତି ମାୟାରେ ପଡ଼ିଛୁ, ଦେଖ ମୁଁ କେମିତି ଆନନ୍ଦରେ ରହିଛି, ଦେଖ ମୁଁ କେମିତି ନାଚୁଛି, ମୋ ସାଙ୍ଗରେ ମୟୂର ନାଚୁଛନ୍ତି, ତୁମ ସାଙ୍ଗରେ ତମ ସ୍ତ୍ରୀ ନାଚୁନାହାନ୍ତି, କଣ ବୁଝିପାରୁଛ ନା ନାହିଁ? ମୁଁ ଏତେ ଆନନ୍ଦରେ ରହୁଛି, ମୁଁ ନାଚିଲା ମୟୂର ନାଚୁଛି, ମୁଁ ନାଚୁଛି, ଭଗବାନ ଏଇଠି ଆସି ଦେଖିଛନ୍ତି ନା କଣ? ତମ ଧର ଆଉ ଅନ୍ଧ ହେଇଯିବ, ଆମେ ଦେଖୁଛେ ଏଠି କୃଷ୍ଣ ଏମିତିକା ଏମିତି ଆନନ୍ଦ ନାଚୁଛନ୍ତି, ବୃନ୍ଦାବନ ଏମିତିକା ଏମିତି ଆନନ୍ଦ ଅଛି, ନାଇଁ କଳ୍ପନା କିଛି ନା? ତାକୁ ଦେଖିକି ତୁମେ ଯଦି କହିବ ଆନନ୍ଦ ଆଉ କୋଉଠି ଅଛି ତାହେଲେ ତୁମେ କଣ ବୋକାର ଆଉ ଏଟା ଏଟା କହିଲେ ଦୁଃଖାଳୟ ଖାଲି ଦୁଃଖାଳୟ କହିଦେଲେ ଯିଏ ବିଶ୍ୱାସ କରିବନି କଣ ଦୁଃଖାଳ ଏତେ ପ୍ରକାର ସୁଖ ଅଛି ସ୍ତ୍ରୀ ସୁଖ ଅଛି ଖାଇବା ସୁଖ ଅଛି ଦୁଃଖାଳୟ କଣ ଚେଷ୍ଟ କର ଦୁଃଖାଳୟ କଣ ବୁଝିପାରୁନ ଜନ୍ମ ମୃତ୍ୟୁ ଜରା ସବୁ ଦେଖେଇଦେଲେ ଦୁଃଖାଳୟ କରିଦେଲେ ଦୁଃଖାଳୟ ହେଲା ଉପାୟ କଣ ଅଛି କୁଆଡେ ଯିବୁ ଆଉ ସୁଖାଳୟକୁ ଦେଖେଇଦେଲେ ଦେଖ ଏମିତି ମୁଁ ସୁଖରେ ରହିଛି ଭୈରମାନେ ନୃତ୍ୟ କରୁଛନ୍ତି ସବୁ ମଣ୍ଡଳାକାର ଗୋପୀମାନେ ଚିନ୍ତା କରୁଛନ୍ତି କୃଷ୍ଣ ମାନେ ହିଁ କେବଳ ଆନନ୍ଦ କୃଷ୍ଣଙ୍କ ସହିତ ଯୁକ୍ତ ହବା ମାନେ ହିଁ ଆନନ୍ଦ ନା ଆଉ କିଛି ଆନନ୍ଦ ଅଛି ହଁ ସେ କଣ ଜଣା ପଡ଼ିଲାଣି ଆଉ କିଛି କିଛି ମୁଣ୍ଡରେ ଅଛି ନା ହଁ ଟିକେ ଥିବ କିଛି ପୁରା ହେଇନି ପୁରା ହେଇନି ଯିଏ ସବୁ ସଂସାର ବୁଢା ହେଇଗଲେଣି ତାଙ୍କ ସବୁ ପଚାରି ଜଣେ ବୁଢା ହେଇଗଲେଣି ପିଲା ଛୁଆ ବାହା ବୟସ ହେଇଗଲା କିମ୍ବା ପିଲା ଛୁଆକୁ ବାହା କରିଦେଲା ପରେ ତୋର ବୋଉ ଆସିଗଲା ତାପରେ ତାଙ୍କୁ ଡାକିବ ପଚାରିବାକୁ ପଚାରିବ କଣ ମୂଷା ଆଉ କଣ ସଂସାର ଆଉ କଣ ଖବର ଟିକେ କୁହ ସଂସାର କଥା ଏ ବାବୁଲେ ଆସୁଛି ପଚାରୁ ନା ଟିକେ ଏ ବାବୁଲେ ଆସୁଛି ତାଙ୍କୁ ଡାକି ପଚାରିବ ପଚାରିବ ବାବୁଲେ କଣ ସଂସାର ଖବର ଟିକେ କୁହ ପଚାରୁ ନା ତାଙ୍କୁ କହିବ କହିବେ ମଙ୍ଗଳି ପ୍ରଭୁ ବସିଛି ତୁମ ପାଖରେ ତାଙ୍କୁ ବୁଝାଅ ତାକୁ ତାଙ୍କୁ ମଝିରେ ମଝିରେ ତାଙ୍କୁ ପଚାରିବ ସେ କହିବେ ହଁ କୋଉଠି ଏଠି ଆନନ୍ଦ ନା ଆଉ ଘରେ କଣ ଆନନ୍ଦ ସଂସାରରେ କଣ ଆନନ୍ଦ ସେ କହୁଛନ୍ତି ବଡ ଝମେଳା ହେବେ ମୁଣ୍ଡ କଣ ଅଣ୍ଡଉଛନ୍ତି ସିଏ ଆଉ କଣ କହିବ ତୁମ ଆଗରେ କିଛି କହିବେ ନା କଣ ହଁ ହଁ ତ ସେ ବ୍ରାହ୍ମଣ ତାଙ୍କୁ ପଚାରୁ ନା ସେ ସଂସାର କିଛି ନାହିଁ କିଛି ନାହିଁ ହଁ ଏଇଠି ରହିବା ଅଶୀ ବୟସରେ ଏଠି କଣ ଏଠି ରହିବ କଣ କରିବେ ସିଏ କିଛି ସଂସାର ବୁଝିସାରିଲେଣି ନା ସଂସାର କେତେ ସିଏ ସରଳ ଲୋକ କେତେ ସରଳ ଲୋକ ବ୍ରାହ୍ମଣ ଲୋକ କେତେ ସରଳ ସଂସ୍କାର ଲୋକ ପିଲା କୁ ଅଛନ୍ତି ଚାକିରି କରୁଛନ୍ତି ପିଲା ପଇସା ରୋଜଗାର କରୁଛନ୍ତି ସବୁ କରୁଛନ୍ତି କିନ୍ତୁ ତାଙ୍କ ଜୀବନରେ ଏତେ ସବୁ କଲା ପରେ ତାଙ୍କୁ ବର୍ତ୍ତମାନ କଣ ଲାଗୁଛି ପୁରା ନିରାଶ କିଛି ନାହିଁ ରେ ଦେହଟା ଚାଲିବ ରେ କେହି ଭଲ ପାଇବେନି ତାଙ୍କୁ ଏ କାମ କର ସେ କାମ କର ଏ ଆମ୍ବ ବାଡ଼ି ଜଗ ଏଟା କର ସେଟା କର କଣ ପୁଣି କଣ ମିଳିଲା କଣ ମନକୁ କିଛି ନାହିଁ ଯିଏ ଗୋଟେ କେତେ ଗୁଡ଼େ ଦୁଃଖରେ ପହଞ୍ଚିଛି ଆଉ ଭଗବାନ କେତେ ସୁଖରେ ଅଛନ୍ତି ଏଟା ସେ ଜାଣିପାରୁ ପ୍ରଭୁ ତା ନୃତ୍ୟ କରୁଛନ୍ତି ମୟୂରଙ୍କ ସାଙ୍ଗରେ କେବଳ ମୟୂର ସାଙ୍ଗରେ ନୃତ୍ୟ କରୁନାହାନ୍ତି କଣ କହୁଛନ୍ତି ବହୁତ ସୁନ୍ଦର କଥା କହୁଛନ୍ତି ଅତ୍ର ଅସ୍ମାନ ନୃତ୍ୟ ଦେଇ ମୟୂରେ ପ୍ରାର୍ଥିତସ୍ୟ ଗୋବିନ୍ଦସ୍ୟ ବେଣୁବାଦନ ତଦୀୟ ତାଳ ଗତେବ ମଣ୍ଡଳୀଭୂତ ନୃତ୍ୟତି ତେଷାମ ମଧ୍ୟ ଏକ ତସ୍ୟାପି ସ ନୃତ୍ୟ ବାଦନ ତାଳ ଦେଇକି ନାଚୁଛନ୍ତି କେମିତି ତାଳ ଦେଇକି ନାଚୁଛନ୍ତି ମୟୂରମାନେ କୃଷ୍ଣ ଯେମିତି ବଂଶୀ ବୁଝୁଛନ୍ତି କୃଷ୍ଣ ଯେମିତି ବଂଶୀ ବୁଝୁଛନ୍ତି ବଂଶୀ ହିସାବରେ ସେମାନେ ବଂଶର ତାନ ଅଛି ନା ସୁତାନ ହିସାବରେ ସେମାନେ ସବୁ ନୃତ୍ୟ କରୁଛନ୍ତି ମଣ୍ଡଳ ହେଇକି ନୃତ୍ୟ କରୁଛନ୍ତି ନୃତ୍ୟ କରୁଛନ୍ତି ଆଉ ଗୋବିନ୍ଦସ୍ୟ ବେଣୁବାଦନ ତଦୀୟ ତାଳ ଗତି ଏବ ମଣ୍ଡଳୀଭୂତ କୃଷ୍ଣ ବିଷୟରେ ବଂଶୀ ବୁଝନ୍ତି ତାଙ୍କ ତାଳ ଗତି ହିସାବରେ କୃଷ୍ଣ ବି ତାଙ୍କ ସାଙ୍ଗରେ ନୃତ୍ୟ କରୁଛନ୍ତି ଏ କହୁଛନ୍ତି ତତ୍ବାଦ୍ୟେନ ସନ୍ତୁଷ୍ୟତାଂ ତେଷା ପରିତୋଷକଂ ସିଓ ଦିବ୍ୟ ବର ପ୍ରଦାନଂ ତସ୍ମୈ ମୟୂରମାନେ ତ ନୃତ୍ୟ କଲେ କୃଷ୍ଣ ବାଦ୍ୟ ବଜାଇଲେ ଆରେ ଇଏ ସବୁ ଗୋପୀମାନେ ବସିକି କେବଳ ସ୍ମରଣ କରୁଛନ୍ତି ବୃନ୍ଦାବନ ଏଇଟା ସତ୍ୟ ଭକ୍ତର କିଛି କଳ୍ପନା ନୁହେଁ ବୁଝିପାରୁଛ କି ନାହିଁ ଭକ୍ତର ମନରେ କିଛି କଳ୍ପନା ନୁହେଁ ଏ ସେ କଥା ମୁଁ ଆଜି ପଢୁଥିଲୁ ଭକ୍ତ ଠାକୁରଙ୍କ କଥା ଇଂଲିଶରେ ସେ କଥା କହୁଥିଲି ତୁମେ ଯେତେବେଳେ ଭଗବାନଙ୍କ ସେବା କରିକି ବିଧି ଭକ୍ତିଟାକୁ କଟାକଡି ପାଳନ କରୁନ ତୁମର ଯୋଉ ଚିନ୍ତନ ଗୁଡାକ ଅଛି ମୁଁ କୃଷ୍ଣଙ୍କୁ ଏଇଟା ଚିନ୍ତା କରୁଛି ସେଟା ଚିନ୍ତା କରୁଛି ସେଟା କିଛି ନୁହେଁ ସେଟା ହଉଛି ସବୁ ଅନର୍ଥ ବିଧିଭକ୍ତିର ସେ କଡ଼ାକଡ଼ି ପାଳନ କରିବାକୁ ପଡେ ଏ ଖାଇବା ପିଇବା ଯୋଉ ଏତେ ସବୁ ଜିନିଷ ଯୋଗା ହଉଛି କୋଉଥିପାଇଁ ଯୋଗା ହଉଛି ବିଧିଭକ୍ତିର ନା ତୁମେ ଯେତେବେଳେ ସେ ଆଉ ବିଷୟ ଭୋଗ ଲାଳସା ନାହିଁ କୃଷ୍ଣ ସୁଖ କିଛି ପାଇଗଲା ତ ତୁମେ ଯାହା ଖାଇଲେ ବି ମୋର କିଛି ଅସୁବିଧା ନାହିଁ ସେଟା ବର୍ତ୍ତମାନ ଖାଇବା ଖାଦ୍ୟଟା କଣ ଦେଖୁଛେ ବର୍ତ୍ତମାନ ପ୍ରସାଦ ଦୃଷ୍ଟି ଆମର ହେଇନି ଭଲ ହେଇଛି ସେତେବେଳେ ତୁମେ ଯାହା ଆମେ ଭୋଜନ କରୁଛେ ସେଟା ବର୍ତ୍ତମାନ ସୁଧା ସେ ଖାଦ୍ୟ ଦୃଷ୍ଟିଟା ଅଛି ମହାପ୍ରସାଦ କମିତେ କହୁଛି କିନ୍ତୁ ଭଲ ହେଲା ଖରାପ ହେଲା ଏଇଟା ଅଛି ନା ଆମ ଚିହ୍ନ ହେଇଗଲେଣି ଏଇଟା କଣ୍ଟ୍ରୋଲ କରାଯାଉଛି ସେଲ୍ଫ କଣ୍ଟ୍ରୋଲ ହେଇ ତୁମେ ରୁହ ବିଧି ଭକ୍ତିରେ ତୁମେ ପାଳନ କର ତୁମେ ରୁଚି ଆସିଯିବ ଭଗବାନଙ୍କ ପ୍ରତି ସାଧୁଗୁରୁଙ୍କ ଦୟାରୁ ଅନର୍ଥ ଚାଲିଗଲା ତାପରେ ତୁମ ପାଇଁ କିଛି ଅସୁବିଧା ନାହିଁ ଆଉ ସେତେବେଳେ ତୁମେ କାହିଁକି ଚାହିଁବ ବି ଯାହା ମିଳିଲା ଭଗବାନଙ୍କର ପ୍ରଭୁ ଯାହା ଦେଲେ ଏଇ ଯୋଉ ନୃତ୍ୟ କରୁଛନ୍ତି କେଉଁମାନେ ମୟୂର ମାନେ ସବୁ ନୃତ୍ୟ କରୁଛନ୍ତି ତାଳ ମାନେ କୃଷ୍ଣ ବଜାଉଛନ୍ତି ବାଦ୍ୟ ବଜାଉଛନ୍ତି ଏଥିରେ ଖୁସି ହେଉଛନ୍ତି କିଏ ମୟୂର ମାନେ ୟା କୃଷ୍ଣ ଦେଖାଉଛନ୍ତି ଏ ଜଗତକୁ କୃଷ୍ଣଙ୍କର ଆଉ କିଛି କାମ ନାହିଁ ଏ ଜଗତକୁ ଆସି କେବଳ ଗୋଟେ ଜିନିଷକୁ ଦେଖେଇଛନ୍ତି ଦେଖ ମୁଁ ମୋ ପାର୍ଶ୍ୱଦମାନଙ୍କ ସହିତ କେତେ ଆନନ୍ଦ ରହିଛି ଆଉ ତୁମେ ମୁଁ ତୁମର ବନ୍ଧୁ ହିସାବରେ ଦେଖେଇ ଦଉଛି ତୁମେ କେତେ ଦୁଃଖରେ ରହିଛ। ଡାକ୍ତର ଯଦି ତୁମକୁ ତୁମ ଦୋଷ କଥା ନ କହିବ, ରୋଗୀ ସବୁବେଳେ ଭାବେ କଣ, ମୁଁ ଭଲରେ ଅଛି। ଅପରେସନ କଲା ପରେ ସେତେବେଳେ ଫଟୋ ଫଟୋ ଦେଖେଇଦେବ ତାକୁ, ଦେଖ ବାବା ତୋର କ୍ୟାନ୍ସରଟା ଏଇଠି ହେଇଛି, ଦେଖିଛ ନା ନାଇଁ? ସେ କାଲି ପଚାରୁନଥିବି ଆଜ୍ଞା କୋଉଠି କଣ ହେଇଛି କହିଲେ ଦେଖେଇଲେ, କିଏ କହୁଛ ପେସେଣ୍ଟ? ଆଜ୍ଞା କୋଉଠି କଣ ହେଇଛି ଦେଖେଇଦେବ, ଦେଖ ତୋ ହାଡ ଭିତରେ ଏଇ ଜାଗାରେ ଏଇଠି କ୍ୟାନ୍ସର ଜୀବାଣୁ ଅଛି, ବା ଏଇଠି ତୋର ଗ୍ୟାସ ହେଇଛି, ବା ଏଇଠି ତୋ ହାଡ ଫାଟିଛି, ସେଠୁ ତାର ଜ୍ଞାନ ସେଇଟା ହେଇଛି, କେମିତି ଭଲ ହବ କହିଲ? ଦେଖିବା ଲୋକ କିଏ? ଯନ୍ତ୍ରଣା ତମେ ପାଉଛ, ଦୁଃଖ ପାଉଛ, କିନ୍ତୁ ଦେଖିପାରିବନି କୋଉଠି ପାରିବେ? ସେ ଡାକ୍ତର ଦେଖିଦବ, ସେଥିପାଇଁ ଦୁଃଖ ଜୀବନ ଦୁଃଖଟା କଣ କେହି ବୁଝିପାରୁନାହାନ୍ତି। ଏତେ କଷ୍ଟ ମଣିଷ ଜୀବନଟା, କେତେ କଷ୍ଟ ମଣିଷ ତାକୁ ବୁଝିପାରୁନି, ଭକ୍ତ ତ ବୁଝିପାରୁନି, ସାଧାରଣ ଲୋକ କଣ ବୁଝିବ ମଣିଷ ଜୀବନଟା କେତେ କଷ୍ଟ। ଗୋଟେ ଶବ୍ଦରେ ସେ ଲେଖିଥିଲେ ନା କଣ, ଚପଲ ସୁଖ ଲବ, ଗୋଟିଏ ଶବ୍ଦ ଚପଲ ସୁଖ, ଚପଳ ମାନେ କଣ, ଚପଳ ମାନେ କଣ, ପ୍ରିକ୍ଲି ମାନେ ଆସି ଯାଉଛି, ଆସି ଯାଉଛି, ଚପଳ ଚଞ୍ଚଳ ସୁଖ। ଆଚ୍ଛା ସୁଖ କେତେ ଶବ୍ଦ ଦେଖିବ ନା ଆଉ, ଚପଲ ସୁଖ ଲବ ଲାଗିରେ, ଲବ ମାନେ କଣ ବୁଝୁଛ ନା ନାଇଁ? ପଢିବୁ ଭାଗବତ ପଢିଲ ଜାଣିବ ଲବ କେତେ, ଟିକିଏ ସୁଖ। ଗୋଟେ ପଦ ସେ ଲେଖିଦେଲେ, ଅଜମ ରେ ମନ ଶ୍ରୀ ନନ୍ଦନ ନନ୍ଦନ ଅଭୟ ଚରଣ ଲେଖିଦେଲେ, ଚପଲ ସୁଖ ଲବଲା, ବୁଝିପାରିବେନି କି ଆଉ କଣ? ସମସ୍ତଙ୍କର ଜ୍ଞାନ ହବନି, କାରଣ ତାର ପୂର୍ବରୁ ବହୁତ ସୁକୃତି ଥିବ, ସେଟା ବୁଝିପାରିବ, ଆରି 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 ସଂସାରଟା ଦୁଃଖ, ଆକୃଷ୍ଣ ହଉଛନ୍ତି ସୁଖମୟ। ମୟୂର ସାଙ୍ଗେ ନୃତ୍ୟ କରିକି ନାଚୁଛନ୍ତି ଆଉ, ମଣିଷ ମଣିଷ ସାଙ୍ଗେ ନାଚିପାରୁନି ଆଉ, ମୟୂର ସାଙ୍ଗେ ନୃତ୍ୟ କରୁଛି ବୃନ୍ଦାବନ, ଏତେ ଆନନ୍ଦ ଦଉଛନ୍ତି ଆଉ ମୟୂର ମୟୂରମାନଙ୍କ ସାଙ୍ଗରେ ବାଧ୍ୟବୋଧ, ମୟୂରମାନେ ନୃତ୍ୟ କରୁଛନ୍ତି, କୃଷ୍ଣ ବାଧ୍ୟବୋଧ ହଉଛନ୍ତି। ମୟୂରମାନେ ଏଠି ଲେଖିଲେ, ବାଦାନେନ ସନ୍ତୁଷ୍ୟତମ ତେଷା ପରିତୋଷୀ କାଶୀ ଓ ଦିବ୍ୟ ବାହାର ପ୍ରଦାନ ତସ୍ମୈ। ବହୁତ ଖୁସି ହେଇଗଲେ, କିଏ ମୟୂରମାନେ, ଆରେ କୃଷ୍ଣ ଆମେ ନାଚିବା ପାଇଁ ଚେଷ୍ଟା କଲୁ, କୃଷ୍ଣ ତୁମେ ଆନନ୍ଦ ରହିବା ପାଇଁ ଚେଷ୍ଟା କର, ତୁମକୁ ଆନନ୍ଦ ଦେବେ, ତୁମେ ଦୁଃଖ ରହିବା ପାଇଁ ଚେଷ୍ଟା କଲେ ତୁମକୁ କୃଷ୍ଣ ଛାଡ଼ିଦେବେ। ବାବା ତୁ ତୋର ଚଏସ୍ କରୁ ଦୁଃଖ ରାସ୍ତା, ତୁ ତୋର ଯା, ଯଦି ଆନନ୍ଦ ରହିବା ପାଇଁ ଚାହିଁବ କୃଷ୍ଣ ତୁମକୁ ସାହାଯ୍ୟ କରିବ, ତୁମକୁ କୃଷ୍ଣ ସହିତ ଯୁକ୍ତ ହେବାକୁ ପଡିବ, କୃଷ୍ଣ ତୁମର ସ୍ୱତନ୍ତ୍ରତାର କେତେବେଳେ ହସ୍ତକ୍ଷେପ କରିବେନି, ତୁମର ଇଚ୍ଛା। କୃଷ୍ଣ କିନ୍ତୁ ସବୁ କହିଦେଲେ, ଦେଖ ଏଠି ମୟୂରମାନଙ୍କୁ କଣ କହୁଛନ୍ତି, କଣ କହିଲେ ମୟୂରମାନଙ୍କୁ, ବାଧ୍ୟ ବଜେଇଲେ ମୟୂରମାନେ ଖୁସି ହେଇଗଲେ, ସନ୍ତୁଷ୍ଟି ଖୁସି ହେଇଗଲେ, କୃଷ୍ଣ ଆମକୁ ସାହାଯ୍ୟ କରୁଛନ୍ତି ନୃତ୍ୟ କରିବାରେ, ଆନନ୍ଦ ଯିବ କାହିଁକି? ଭଗବାନ ତୁମେ ଭାବୁଛ ତୁମେ ଭଜନ କରୁଛ, ଯିବ କଣ? କୃଷ୍ଣ ଚାହୁଁଛନ୍ତି ତୁମେ ଆନନ୍ଦ ନ ପାଅ, ତୁମେ ତାଙ୍କୁ ନ ପାଅ, ତୁମକୁ ଦୁଃଖରେ ରୁହ ବୋଲି। କୃଷ୍ଣ ସାହାଯ୍ୟ କରିବା ପାଇଁ ତାଙ୍କ ତରଫରୁ ସବୁବେଳେ ପ୍ରସ୍ତୁତ, ସେ ସାହାଯ୍ୟ କରିବା ପୂର୍ବରୁ କିଛି ସର୍ତ୍ତ ରଖିଛନ୍ତି, ମୁଁ ସାହାଯ୍ୟ କରିବି ଏଇ ସର୍ତ୍ତରେ, ସର୍ତ୍ତଟା ରଖିଦେଲି ନା, ମୋର ଶରଣ ଯା, ତମେ ଏ ଶରଣ ଗଛ ସର୍ବଭାବିନ ଭାରତ ସର୍ବଧର୍ମାନ ପରିତ୍ୟଜି, ମୋର ଶରଣ ଚାଲିଯା, ମୁଁ ତ ଆପଣଙ୍କର ଆଉ କୁଆଡେ ଯିବି, ଆଉ ଫେରିବି କଣ, ଯାହା କରିବେ ଆପଣଙ୍କ ପାଖରେ ରହିଲେ ଆପଣ ଯାହା ମତେ କରିବେ, ତୁମର ଏଇ ଭାବନାଟା ନ ରହିଲେ ଆଉ କୃଷ୍ଣ କାହିଁ ସାହାଯ୍ୟ କରି? ସେ କଣ ଚାହୁଁଛନ୍ତି ଗୋଟେ ଜୀବଟା ମୋର ଭଜନ କରି ଦୁଃଖରେ ରହୁ ବୋଲି? କୃଷ୍ଣ ଚାହୁଁଛନ୍ତି କର୍ମୀ ଲୋକ ମଦମାଂସ ଖାଇକି ଆନନ୍ଦରେ ନୃତ୍ୟ କରୁନ୍ତୁ, ମୋ ଭକ୍ତ ସବୁବେଳେ ମନ ଦୁଃଖ କହିକି ରହୁ, ଆଉ ମୟୂରଟାକୁ ନଚୁଛନ୍ତି, ମୟୂର ମୟୂର ନାଚିଲା ବେଳକୁ ତ ବାଧ୍ୟ ବୁଝୁଛନ୍ତି, ଆଉ ତୁମେ ଆନନ୍ଦରେ ରହିବା ପାଇଁ ଚାହିଁଲେ କୃଷ୍ଣ ସାହାଯ୍ୟ କରିବେନି? ତେଣୁ ମୟୂର ମାନେ କଣ କଲେ ଏଠି କହୁଛନ୍ତି, ପରିତୋଷିକା ସିଓ ଦିବ୍ୟ ବର ପ୍ରଦାନ ତସ୍ମେ, କୃଷ୍ଣଙ୍କୁ ତାଙ୍କର ଦେଲେ କଣ, ଯୋଉ ପୁଚ୍ଛ ବର, ମୟୂର ପୁଚ୍ଛ ପ୍ରଦାନ କରୁଛନ୍ତି। ଆଇ କଣ ତୁମେ ଚିନ୍ତା କରିବୁ, କୃଷ୍ଣ ମୟୂର ପୁଚ୍ଛ ଗୁଡାକ ମୟୂର କେମିତି ଦେବେ ତାଙ୍କୁ? ଚିନ୍ମୟ ଜିନିଷକୁ ଚିନ୍ତା କରୁଛ, କୃଷ୍ଣ ତୁମେ ବହୁତ ଆମକୁ ସାହାଯ୍ୟ କଲ, ବାଧ୍ୟ ବଜେଇଲ, ଆନନ୍ଦ ଆମେ ବହୁତ ଲୁଟିଲୁ, ନିଅ ମୟୂର ପୁଚ୍ଛ, କାହିଁ ତୁମେ ପସନ୍ଦ କର ମୟୂର ପୁଚ୍ଛ, ମୟୂର ମାନଙ୍କୁ ଦଉଛନ୍ତି। ମୁଁ ସେ କଥା କହୁଥିଲି ନା, ଏ ଯୋଉ ପଦ ଯିବାର ଗୋଟେ ଧ୍ୟାନ, ସେ କୃଷ୍ଣଙ୍କୁ ଚିନ୍ତା କରିବ, ସେ କଣ ଚିନ୍ତା କରିବ, ତା ତ ବିଧିଭକ୍ତିଟା ସେ ପାଳନ କରୁନି, ନିୟମ ଗୁଡା ନୀତି ନିୟମ ଗୁଡା ସବୁ ପାଳନ କରୁନି, ସେ କଣ କୃଷ୍ଣଙ୍କୁ ଧ୍ୟାନ କରିବ? ସେ କୃଷ୍ଣଙ୍କୁ ଧ୍ୟାନ କରିବା ମାନେ ସେ ଭକ୍ତି ଠାକୁର ପୂର୍ବଜୀ ମହାରାଜ କହିଲେ, ସେ ଧ୍ୟାନ କରୁ କରୁ ସୁଆର ଥଣ୍ଟକୁ ଧ୍ୟାନ କରିବ, କୃଷ୍ଣଙ୍କ ପାଦ ପଦ୍ମଟା ତାକୁ ଲାଗିବ, ଏଇଟା କଣ କେମିତିକା, ଦେଖୁନ କୃଷ୍ଣ ଏମିତି ପାଦ ଇଏ କରୁଛନ୍ତି, ତା ମନ ଲାପଡ଼ିବ, ଆରେ ସୁଆର ଥଣ୍ଟ ଯେମିତି ମକା ହେଇଛି ସେମିତି ତା ଆଉ ଭାବି ମୁଁ ଧ୍ୟାନ କରିବି କୃଷ୍ଣଙ୍କୁ, ଦେଖିଲେ ସୁଆ ଥଣ୍ଟ, ସେଠି ସୁଆ ଥଣ୍ଟ ଚିନ୍ତା କରୁ କରୁ କହିବ, ଆରେ ସୁଆକୁ ମାରିବା ନେଇ ଗୋଟେ ସ୍ୱର କିଏ ଧରିକି ବସିଛି, ତାର ଧ୍ୟାନ ହଉଛି ସେ, ସେଥିରେ ବୋଧ ଯିବାର ଗୋଟେ ଧ୍ୟାନ ତାର ଏହା ବିଧିଭକ୍ତିରେ ଯିଏ ରହିଛି, ଯିଏ ବିଧିଭକ୍ତି ପାଳନ କରୁଛି, ସେ କହୁଛି ମୁଁ ମୋର ଡାଇରେକ୍ଟ ମୋର କୃଷ୍ଣଙ୍କୁ ଚିନ୍ତା କରିବି, ମୋର ଭଜନ କରିବି, ତୋର ଭଜନ ହଉଛି ଏହା। ତେଣୁ ଆମକୁ ଆଚାର୍ଯ୍ୟ ମାନଙ୍କର ପ୍ରିନ୍ସିପଲ ହିସାବରେ ଆମକୁ ଯିବାକୁ ପଡିବ। ସେ ଯୋଉ ନିୟମ ଦେଇଛି ମଙ୍ଗଳାରତୀ ଆସିବା, ଶାସ୍ତ୍ର ସଦାୟ କରିବା, ବସିକି ମନ୍ଦିର ଷୋଳମାଳ ଚାପ କରିବା, ଯେତିକି ସମୟ ମିଳିଲା ଘଣ୍ଟାଟେ ଅଧ ଘଣ୍ଟେ ପ୍ରତିଦିନ ନିଜର ଅଭ୍ୟାସ ରଖିବାକୁ ପଡିବ। ଶାସ୍ତ୍ର ସଦାୟ କରିବା, ସେବା କରିବା, ସମୟଟାକୁ ନଷ୍ଟ କରିବାନି। ତାଦ୍ୱାରା ଭଗବାନ ଆମର ସେବାକୁ ଯେତେ ଯେତେ ନିଷ୍କପଟ ଚିତ୍ତରେ ଆମେ ସେବା କରିକି ପ୍ରଭୁଙ୍କୁ ପ୍ରାର୍ଥନା କରିବା, ଆମ ହୃଦୟଟା ଯେତିକି ପ୍ରଭୁ ଗ୍ରହଣ କରିବେ ସେତିକି ହିସାବରେ ଆମର ସ୍ଫୁରଣଟା ଆସିବ, ନାମଟା ଭଲ ଲାଗିବ, ସେବାଟା ଭଲ ଲାଗିବ, ରୂପଟା ଭଲ ଲାଗିବ, କୀର୍ତ୍ତନ ଭଲ ଲାଗିବ, ସବୁ ଜିନିଷ ଭଲ ଲାଗିବ। ପୂର୍ବରୁ ଯୋଉ ଭଲ ଲାଗୁଥିଲା ସେଟା କଣ, ପ୍ରଥମ ନୂଆଟା ଭଲ ଲାଗୁଥିଲା ନା ଏବେ ଭଲ ଲାଗୁଛି? ହଁ, ନୂଆଟା କୋଉଠୁ କୋଉଠୁ ନୂଆ କୋଉଠି ଜଏନ କୋଉଠୁ ଦେଖିଲୁ କୋଉଠୁ ନୂଆଟା ଚାକିରି କଲାବେଳେ? ସେଠି କଣ ଆଉ ସେ ଶନିବାର ରବିବାର ହେଲା ମାନେ ତ ଲାଗିବ ମୁଁ ସ୍ୱର୍ଗକୁ ଯାଉଛି ବର୍ତ୍ତମାନ ନା କଣ? ତୋର ଥିଲୁ ତୁ ମୋର ଜାଣିନୁ କି ଶନିବାର ରବିବାର ହେଲା ମାନେ ତୁ କହିବୁ ବର୍ତ୍ତମାନ ସ୍ୱର୍ଗ ଆଜି ମୁଁ ଯାଉଛି ମନ୍ଦିର ଯାଇ ସେ ଡିଆଁ ଡି ମାରିକି ସେଠି କଣ ଦେଖିବୁ ସେଠି ଖରା ବିନା ପୁରା ଭାରି ବଢିଆ ଲାଗେ ଲାଗେନି କି? ପୁରା ଆତ୍ମହତ୍ୟା ଲାଗିବ ଏଇଟା ଏଇଟା ହିଁ ପ୍ରକୃତ କଣ ସଂସାର ଅଛି। ପ୍ରଥମଟା କେତେ ଦିନ ଲାଗିଲା, ତାପରେ ଗଲାବେଳକୁ ଯେତେବେଳେ ଯେତେ ପୁରୁଣା ହେଇକି ଯିବ ସେ କମି କମି ଗା ଏଠି ଇଏ ଭିତରେ ବିଧିଗୁଡ଼ା କଣ ପାଠ ସବୁ ରହିଛି। ପୂର୍ବରୁ ଯୋଉଟା ଥିଲା ଆମର ଲୌକିକ ସତଟା ଥିଲା, ସଂସାର ବହୁତ କଷ୍ଟ, ତ ସେଟା କଷ୍ଟଟାକୁ ଦେଖିକି ଏଠି ଟିକେ ଦେଖାଯାଉଥିଲା ସଂସାରଟା କେତେ କଷ୍ଟ। କିନ୍ତୁ ପ୍ରଥମେ ତୁମେ ଯୋଉ ଯୋଉ ସୁଖଟା ପାଇଥିଲ ସେଇଟା ହିଁ ହଉଛି ଅନ୍ତିମ ସୁଖ। ସେଇଟା ହଉଛି କଣ, ଭାବପ୍ରବଣ ବଶତଃ ବା ଅନର୍ଥ ଅବସ୍ଥା ବଶତଃ, କିନ୍ତୁ ମନେ ରଖ ଯେତେବେଳେ ପୁରା ଶୁଦ୍ଧ ହେଇଯିବ ତୁମକୁ ସେଇଭଳି ଆନନ୍ଦ ମିଳିବ। ନୂଆ ନୂଆ ଡିବ୍ୟୁଟି ବେଳେ ତୁମକୁ ଯେମିତି ଭକ୍ତ ଲାଗୁଥିଲେ କେମିତି ଲାଗୁଥିଲେ, ଯାହାକୁ ତିଲକ ଦେଖ ତା ଗୋଡ଼ତଳ ପଡିଯିବ ପ୍ରଭୁ ଶୁଦ୍ଧ ଭକ୍ତ, ଯାହାକୁ ଦେଖୁଥିଲେ ଶୁଦ୍ଧ ଭକ୍ତ ନା ଆଉ କଣ ଭଲ ଲାଗେନି? ଯାହାକୁ ଦେଖି ତାକୁ ଖୁସି ଲାଗିବ, ଡିଆଁ ଡି ମରା ମରି ସେମିତି ସେବା କରିବି, କୁଆଡେ ପ୍ରତର ଉଠେଇବି, କାହା କଣ କରିବି ଦେଖିବ, ସବୁବେଳେ ସବୁ ଜିନିଷ କରିବାକୁ ଇଚ୍ଛା ହବ, କରିବାକୁ ଇଚ୍ଛା ହବ। ନୂଆ ନୂଆ ଆସିବ, ନୂଆ ଯେତେବେଳେ ଆସିବ ଦେଖ ସବୁ କରିବାକୁ ଇଚ୍ଛା ହବ ସବୁ ଜିନିଷ। ସେଇଟା ହଉଛି ପ୍ରକୃତ ଅବସ୍ଥା। ଏଇଟା ବର୍ତ୍ତମାନ କଣ ଅଜ୍ଞାନ ଅବସ୍ଥାରେ ଲୌକିକ ଶ୍ରଦ୍ଧାରେ କରୁଛେ, ଏଇଟାକୁ କଣ୍ଟିନ୍ୟୁ ବେଶୀ ଦିନ କରିପାରିବାନି, କାରଣ ଅନର୍ଥ ଯେହେତୁ ଅଛି, ଯେତେବେଳେ ଅନର୍ଥ ମୁକ୍ତ ହେଇଯିବ ସେ ଅବସ୍ଥାରେ ପୁଣି ପ୍ରାପ୍ତ ହେଇଯିବ। ନହେଲେ ତୁମେ ଦେଖୁନା 70 ବର୍ଷ ବୟସରେ ପ୍ରଭୁପାଦଙ୍କୁ ଦେଖୁନା, ନିଜେ ରୋଷେଇ କରି ନିଜେ ସେ ଦେଖୁନା କିଚେନ୍ ଫଟୋ ଗୁଡା ଦେଖୁନା, କିଚେନ୍ ନିଜେ ରୋଷେଇ କରି ସବୁ ଶିଖୁଛୁ, ରୋଷେଇ କରି ପ୍ରବଚନ ଦେଇ ରାତିରେ ଟ୍ରାନ୍ସଲେଟ୍ କରି ବୁଲି କେମିତିଆ ଶୁଦ୍ଧ ଭକ୍ତ ଯେତେବେଳେ ଜଣେ ପାଇଯିବ ତାକୁ ସେ ଯେମିତି ନୂଆ ଭକ୍ତ ଇଆର କରୋଡ ଗୁଣିଆ ଆନନ୍ଦ। କିନ୍ତୁ ଆମ ବୁଝିବା ପାଇଁ ଏଇଟା କୁହାହଉଛି, ତୁମର ବୁଝିବା ପାଇଁ ଏଇଟା କୁହାହଉଛି। ତୁ ନୂଆ ବେଳେ ଯୋଉ ଆନନ୍ଦ ଲାଗିଥିଲା ପୁଣି ଯେତେ ଶୁଦ୍ଧ ହେଇକା ଯିବ ସେ ଆନନ୍ଦରେ ପୁଣି ତୁମ ପାଖକୁ ଆସିବ, ସେ ଆନନ୍ଦରେ ଆସିବ। ସେଟା ଅଜ୍ଞାନ ଅବସ୍ଥାରେ ବା ଶ୍ରଦ୍ଧା ଲୌକିକ ଶ୍ରଦ୍ଧା ହିସାବରେ ଗୋଟେ ହେଇ ଲୋକ ଶ୍ରଦ୍ଧା ହିସାବରେ ହେଇଯାଇଥିଲା, ବର୍ତ୍ତମାନ ଯେତେ ଶୁଦ୍ଧ ହେଇକା ଯିବ ସେଇ ସ୍ୱାଦର ଗୋଟେ କଣ ବୁଝିବ ଫାଇନ୍ ଜିନିଷ ଆସିବ। ସେତେବେଳେ ଗୋଟେ କଣ କୁହାଯାଏ ତାକୁ ସୂକ୍ଷ୍ମ ମାନେ ଫାଇନ୍ ହେଇଯାଇଥିବ, ପଲିସ ହେଇଯାଇଥିବ, ସେ ଜିନିଷଟା ସ୍ୱଚ୍ଛ ହେଇଯାଇଥିବ, ସେ ଜିନିଷ ତତ୍ତ୍ୱରେ ସ୍ଥିର ହେଇଗଲା ସେତେବେଳେ ସେ ଜାଣିବ ନହେଲେ କୃଷ୍ଣ କାହିଁ ଆନନ୍ଦ। କୃଷ୍ଣଙ୍କର କାମ ହେଲା ଜୀବକୁ ଆନନ୍ଦ ଦେବା, ଗୋଟେ ଜୀବ ଅନାଦି କାଳୁ ଦୁଃଖରେ ପଡିଛି, ଏତେ କଷ୍ଟ ପାଉଛି ସେ ନା, ଇଏ ଜନ୍ମରେ କହୁ ଆମେ ଭକ୍ତ ହେଇଗଲା ପରେ କଣ ଚିନ୍ତା କରୁନା କେତେ କଷ୍ଟ, ଏ ସ୍ୱରଟା ଅଛି ବୋଲି ନା ନାଇଁ, କିଏ କଣ କହିଦେଲା, କୋଉଠି କଣ ହେଲା, କେତେ କଷ୍ଟ, ଏଇଭଳିଆ କେତେ ଜନ୍ମ କଷ୍ଟ ପାଇଲେଣି, ପୁଣି ସେ ଭଜନ ନ କରିକି ଏ ଜନ୍ମରେ ଭଗବାନଙ୍କୁ ନ ପାଇପାରିଲା ବା ପୁଡ଼ିଆର ଜନ୍ମକୁ ଏଇ ଜନ୍ମରେ ପୁଣି ବିଜୁକୁ ରଖିଲେ, ସେ ସବୁ ଗ୍ରହଣ କରୁଛନ୍ତି, ସେ ଦେଖୁଛନ୍ତି ଜାଣୁଛନ୍ତି, ସେ ସେଇଭଳି ଭାବରେ ଆମକୁ ଆମ ସହିତ କଣ କରିବେ ରେସିପୋକେଟ୍ କରିବେ। ଏମାନେ ସବୁ ମୟୂର ପୁଚ୍ଛ ଦେଲେ, କୋଉମାନେ ମୟୂର ମାନେ ଏସବୁ, ଏଇ ଯୋଉ ଧ୍ୟାନ ନେତ୍ରରେ ବା ତାକୁ ଆଜି ଧ୍ୟାନ ନେତ୍ରରେ ସେମାନେ ଦେଖୁଛନ୍ତି ସ୍ଫୁରଣ ହଉଛି ଗୋପୀମାନଙ୍କର, ବଂଶୀକୁ ଶୁଣିଛନ୍ତି କୁଆଡେ କୁଆଡେ ସେ ପଳେଇଗଲେଣି, ଦେଖୁନା କୁଆଡେ କୁଆଡେ ଯାଇକି ପହଞ୍ଚିଲେ, ଶୁଣିଲେ ବଂଶୀ ସେ ନୃତ୍ୟ ନୃତ୍ୟ ହଉଛି, ଏମିତି କୃଷ୍ଣ ବି ନୃତ୍ୟ କରୁଛନ୍ତି, ବାଦ୍ୟ ବାଜୁଛି, ମୟୂର ମାନେ କଣ ଦଉଛନ୍ତି ମୟୂର ପୁଚ୍ଛକୁ ଉପହାର ଦଉଛନ୍ତି, ଦେଖ କୁଆଡେ ସେ ଚାଲିଗଲେ କଣ ଏ ଆନନ୍ଦ ସାଗରରେ ଚାଲି ଆସିଛି। ଆନନ୍ଦ ମୁଦିବର୍ଦ୍ଧନମ ପ୍ରତିପଦମ ପୂର୍ଣ୍ଣ ମୃଦାସ୍ୱାଦନ, ମହାପ୍ରଭୁ କଣ ବଡ କଥା କହିଛନ୍ତି, ଚାଲାକ ହେଲେ ବୁଝିପାରିବ ନା, ତୁମର ସାଧୁ ଗୁରୁଙ୍କର ପୂର୍ବରୁ ଶୁକ୍ରଦିନ ତୁମେ ଧରି ବୁଝିପାରିବୁ ନା, ଧରିପାରୁନା। ଯଦି ନାମରେ ଆନନ୍ଦ ବୁଦ୍ଧିବର୍ଦ୍ଧନମ୍, କେଉଁଠି ଭଗବାନ ଗୋଟେ ସଂସାର ବିଷୟରେ କୋଉଠି ଲେଖିଛନ୍ତି, କୋଉଠି ଅଲଗା ଆଉ କିଛି ଅଛି ବୋଲି? ଭଗବାନ କୃଷ୍ଣ ପାଖରେ ଆନନ୍ଦ ସାଗର ଜଣେ ବୁଡ଼ୁଛି। ଏଇଟା ଯେତିକି ତୁମେ ଆରାମସେ ଶୋଇଯାଉଛ, ସକାଳୁ ଉଠୁଛ, ଭଗବାନଙ୍କ ସେବା କରୁଛ, ଖାଉଛ ପିଉଛ, ତୁମର କଣ ଚିନ୍ତା? ଚିନ୍ତା ଗୋଟେ କଣ, ମୋର ଭଜନ, ଏ କାମନ ବାସନା ଟିକେ ରହୁଛି, ମୁଁ କେମିତି ଭଜନ କରିକି ଆଗେଇବି, ଏଇଟା ଇଏ ଚିନ୍ତା ନା ଆଉ କି ଚିନ୍ତା? ହଁ, ଟଙ୍କା ରୋଜଗାର କରିବା, ଖାଇବା ପିଇବା, ନା ଆଉ କି ଚିନ୍ତା ଅଛି? ସେଠି କଣ, ସେଠି ସବୁ ଚିନ୍ତା କରିବ, ତାପରେ ପୁଣି ଏଇ ଦିଟା ଚିନ୍ତା କରିବ। ବାହାର ଦୁନିଆରେ କଣ, ସଂସାର ଜୀବନ ସେ କଣ କଣ କରୁଛି? ତାର ସବୁ ଚିନ୍ତା ସହିତ ପିଲା ଛୁଆ ଘର ଗ୍ୟାସ ଚାକିରି ସବୁ ଚିନ୍ତା ସହିତ ପୁଣି ଆଉ ଏଇ ଦିଟା ଚିନ୍ତା ପୁଣି ରହିବ, ପୁଣି କେମିତି କାମନା ବାସନ ମୁକ୍ତ ହେବି, ପୁଣି କେମିତି ଆଗେଇବି। ସେଠି ବର୍ତ୍ତମାନ କିଛି ଚିନ୍ତା ନାହିଁ, ଦିଟା ଚିନ୍ତା, ସେତେବେଳେ ସବୁ ଚିନ୍ତା, ତାପରେ ଦିଟା ଚିନ୍ତା, କୋଉଟା ହେଇଛି ତୁମେ ଚିନ୍ତା କର? ସବୁ ଜୀବନ, ସବୁ ଜୀବନ ସେ ସବୁବେଳେ ଚିନ୍ତା କରିବାର ପଡ଼ିବ। କୃଷ୍ଣ ସହିତ ଆମେ ଯୁକ୍ତ ନ ହେଇପାରିଲେ ତାହେଲେ ବଡ ଦୁଃଖ ଅଛି। କୃଷ୍ଣ କେବଳ ଆନନ୍ଦ ଦେଇପାରିବେ, ମୟୂରପୁଚ୍ଛ ସେମାନେ ଦଉଛନ୍ତି, ମୟୂରପୁଚ୍ଛ କୃଷ୍ଣ ବି ଗ୍ରହଣ କରୁଛନ୍ତି, ଭକ୍ତ ଯାହା ଦବ ସେ ଗ୍ରହଣ କରି ଲେଖୁଛନ୍ତି ଚକ୍ରବାଦ। ତେନ ଚ ବାଦକ ଲୋକ ରୀତ୍ୟା ସ ଆହ୍ଲାଦମ ତତ୍ ଗୃହୀତ ସ୍ୱଶିରସ୍ତୁ ଉଷ୍ଣିଶ୍ୱ ପରି ତତ୍ ଧାରଣମ ତଜ୍ୟତ୍ରିକ ଆଚ୍ଛା ଆସ୍ୱାଦନମ ଆସ୍ୱାଦୟମ ଅଦ୍ରିସ୍ଥାନସୁ ପ୍ରବିଷ୍ଟାନମ ଆଚ୍ଛା ସଭ୍ୟାନମ କୃଷ୍ଣସାରମ କପୋତାଦି ମୃଗ ପକ୍ଷୀ ଆନନ୍ଦମ ଜାଡ୍ୟମ ଇତ୍ୟାଦି କମ୍ ସର୍ବମ ଦିଦୁଖ୍ୟମ ଇତି ଭାବ ମାନେ କହୁଛନ୍ତି। ତେନଚ ବାଦକ ଲୋକ ରୀତ୍ୟା ସ ଆହ୍ଲାଦମ ତତ୍ ଗୃହୀତ ଲୋକ ରୀତ୍ୟା, ଲୋକ ରୀତ୍ୟ କଣ, ଲୋକନୀତିରେ କଣ, ଯିଏ ଢୋଲ ଫୁଲ ପିଟନ୍ତିନି ବାହା ଦେଖିକି ନା, ଢୋଲା ଢୋଲିଆ ଆସନ୍ତି ଆଗରୁ ବାହା ହେବା ପାଇଁ, ଢୋଲା ପିଟନ୍ତି ନାହିଁ, ସେ ଡ୍ରମ୍ ଡ୍ରମ୍ ଭଡ ଡଡ କରିଯାଉଛନ୍ତି, ଆଉ ସବୁ ଢୋଲିଆ ସବୁ ଆସି ଢୋଲିଆ ମାନେ ନାଚିବେ, ସେ ଭଲ ଢୋଲ ବଜାରେ ତାକୁ କଣ ଦିଆଯାଏ? ଦେଖିନ ଦୁଇ ଟଙ୍କା ପାଞ୍ଚ ଟଙ୍କା ଆଣିକି ତାଙ୍କ ସେଠି ପିନ୍ରେ ମାରିଦେବେ କୋଉଥିରେ? ଆଉ ତୁମେ ଗୁଡା କଣ ଦେଖିଛ ନା, ଗାଁ ଗହଳ ଦେଖିନ? ଆଉ ଇଏ ମେଲଣକୁ ଆମେ ସବୁ ଯାଇ ଦେଖିଛୁ, ମୋ ଛୁଆଟି ଗୋଟେ କଥା ମନେ ମନେ ଅଛି, ମେଲଣ ସବୁ ହୁଏନି, ସେ ଗୋଟେ କସ୍ପା ଗୋଟେ କୋଉଠି ଗୋଟେ ଜାଗା ଅଛି, ମୋ ଛୁଆଟି ଗୋଟେ ଶୁଣିଛି କସ୍ପା ଢୋଲିଆ, ଏଇ ଯାଜପୁର ଆଡ଼େ କୁଆଡେ ଅଛି ବୋଧେ କସ୍ପା ଗୋଟେ ଗାଁ, ବହୁତ ସୁନ୍ଦର ଢୋଲିଆ ସବୁ, ତାଙ୍କର ସବୁ ସୁନ୍ଦର ଏତେ ବଜା ବଢିଆ ବଜାନ୍ତି ସବୁ ମେଲଣ ହୁଏ, ଠାକୁର ସବୁ ରାଧାକୃଷ୍ଣ ଆସନ୍ତି, କେତେ ଶହ ଶହ ବର୍ଷ ପ୍ରାଚୀନ ବିଗ୍ରହ, ହଜାର ହଜାର ବର୍ଷର ବିଗ୍ରହ ସବୁ ଅଛନ୍ତି, ସବୁ ରାଧାକୃଷ୍ଣ ଆସନ୍ତି, ସେମାନେ ଢୋଲ ଆଉ ଯୋଉ ପାଣ ଫୁଟେ, ସେତେବେଳେ ତ ଆଉ କିଛି ନଥାଏ, ଆଉ କୀର୍ତ୍ତନ ହଉଥିବ, ଢୋଲ ସବୁ ସେ ସବୁ ପ୍ୟାଣ୍ଟ ପିନ୍ଧିବେ, ଗୋଟିଏ ପ୍ରକାର ଡ୍ରେସ ସବୁ ଯାଆନ୍ତି, ଲୋକ ସେଟା ଦେଖି ଠାକୁରଙ୍କ ଆଗରେ ସବୁ ପ୍ରୋସେସନ କରିଛି, ଯିଏ ଭଲ ଯୋଉ ଢୋଲିଆ ଭଲ ବଜିବ ତାକୁ ନେଇ ଗୋଟେ ପିନ୍ରେ ନେଇକି ତାର ଯୋଉ ଢୋଲରେ କପଡ଼ା ଲାଗିଥିବ ତା ଦେହରେ କଣ କରିବେ, ମାରିଦେବେ, ଲୋକ ରୀତିଆଟା କାହିଁକି ସେ ଭଲ ବଜିଲା ତାକୁ ଉପହାର ଦିଅ। ଏମାନେ ମୟୂର ମାନେ ବର୍ତ୍ତମାନ ଲୋକ ରୀତିରେ କୃଷ୍ଣଙ୍କୁ ଉପହାର ଦଉଛନ୍ତି, ତମେ ଭଲ ବଜେଇଲ, ଆମେ ଭଲ ନାଚିଲୁ, ଆମେ ବହୁତ ଆନନ୍ଦ ହେଲା, ନିଅ କଣ କଣ ଦେଲେ ମୟୂର ପୁଚ୍ଛରେ। କୃଷ୍ଣ କଣ କରୁଛନ୍ତି, କେତେ ମହାନ ଭଗବାନ, ଭଗବାନ ଗୋଟେ ଜୀବର କଣ ନ ଗ୍ରହଣ କରନ୍ତି, ଜୀବ ସେଟା ଭାବୁଛି ମୁଁ କୃଷ୍ଣ ଗ୍ରହଣ କରୁନା, ସେଥିପାଇଁ ସିଏ ହାରିଯାଉଛି, ହଁ କୃଷ୍ଣ ମୁଁ ଏତେ କଣ କଲି, କୃଷ୍ଣ କାହିଁ ମୋର ସମୟରେ ତୁମେ ଯାହା ପ୍ରେମରେ କରୁଛ କୃଷ୍ଣ ଗ୍ରହଣ କରୁଛନ୍ତି। ମୟୂର ଯେତେବେଳେ ଦେଲେ କଣ ତାଙ୍କ ପୁଚ୍ଛଟାକୁ, କୃଷ୍ଣ ଲୋକ ରୀତିରେ ଯେହେତୁ କହିଲେ ତୁମେ ଭଲ ବଜେଇଛ, ଏଠି କହିଛନ୍ତି ନା, ତେନଚ ବାଧ୍ୟ କଲିଲା ଲୋକ ରୀତ୍ୟା ସ ଆହ୍ଲାଦମ ତତ୍ ଗୃହୀତ ଦିଅ ଦିଅ, ମୁଁ ଭଲ ବୋଝେଇଛି ମତେ କହୁଛ ଦିଅ, ଆହ୍ଲାଦରେ ଗ୍ରହଣ କଲେ, ତତ୍ ଗୃହୀତ ସ୍ୱଶିର ଉଷ୍ଣୀ ଉପରି ତତ୍ ଧାରଣ, ଉଷ୍ଣୀ ମାନେ କଣ ପଗଡ଼ି, ପଗଡ଼ିରେ ତାଙ୍କ ଶିରରେ ସେ ମୟୂରପୁଚ୍ଛଟା ସାଙ୍ଗେ ସାଙ୍ଗେ କୃଷ୍ଣ ମାରିଲେ, ମୟୂରପୁଚ୍ଛଟାକୁ ସବୁ ଲଗେଇଲେ। ଆଚ୍ଛା ତର୍ଜିତ୍ରିକ ଆସ୍ୱାଦୟିତମ ଅଦ୍ରିସାନସୁ ପ୍ରବିଷ୍ଟାନମ ସଭ୍ୟାନମ, ଏଣେ କଣ ହେଲା, ଏଣେ ଯୋଉ ତର୍ଜିକ ଯୋଉ ନୃତ୍ୟ ହେଲା, ବଂଶୀ ବଜେଇଲେ ମୟୂରମାନେ ନାଚିଲେ, ତାଙ୍କ ନୃତ୍ୟକୁ ଦେଖିକି, ତାଙ୍କ ନୃତ୍ୟକୁ ଯୋଉ ବାଦ୍ୟ ବଂଶୀ ଏଣେ ବାଜୁଛି, ସବୁକିଛି ବାଜୁଛି, ଏଟା ଦେଖିକି ଗୋପୀମାନେ କହୁଛନ୍ତି, ଏଠି ଚକ୍ରବର୍ତ୍ତୀଙ୍କର ଟୀକା, ଆଦ୍ରି ସାନିସୁ ପ୍ରବିଷ୍ଟାନମ ସଭ୍ୟାନମ, ଆଦ୍ରି ମାନେ କଣ ପର୍ବତ, ପର୍ବତର କନ୍ଦର ଭିତରେ କଣ ଯୋଉ ଗୋବର୍ଦ୍ଧନର କଣ ସେଟା କୁହାଯିବ, ଗୁମ୍ଫା ଭିତରେ କୋପମାନେ ରହୁଥିଲେ, କହୁଛନ୍ତି କୃଷ୍ଣ ସାର, କୃଷ୍ଣ ସାର କିଏ, କୃଷ୍ଣ ସାର ମୃଗ, କୃଷ୍ଣ ସାର ମୃଗ କୋଉଠି ଅଛନ୍ତି ଗଞ୍ଜାମରେ, ଗଞ୍ଜାମ ପିଲା ଜାଣିନୁ, ବୁଗୁଡ଼ାରୁ ଆମର ବାଲିପଦର, ବୁଗୁଡ଼ାରୁ ବାଲିପଦର ଭିତରେ ସେ ତାକୁ ଭରି ଯାଇଛନ୍ତି, କୃଷ୍ଣ ସାର ମୃଗ ବୁଲୁଛନ୍ତି, କୃଷ୍ଣ ସାର ମୃଗ ସବୁଆଡେ ରହିବେନି, କୃଷ୍ଣ ସାର ମୃଗ ଯୋଉଠି ରୁହନ୍ତି ସେ ଅତ୍ୟନ୍ତ ପବିତ୍ର ସ୍ଥାନ, ସେଠି ସବୁ ସବୁ ଧ୍ୟାନ କରିହବ, ମାନେ ପୁଣ୍ୟ କାମ କରିବା ପାଇଁ ସେ କ୍ଷେତ୍ର ଭଲ, ବହୁତ ପାଇସ ଜାଗା ଶିଶୁ ସେଇ ଦେଖି ସେ ବାଲିବୁଦରୁ ଉଗୁଡା ଭିତରେ, ଉଗୁଡା ଛାଡିବ ବାଲିବୁଦର ଭିତରେ କୃଷ୍ଣ ସାର ପୁରା ସେ ବୁଲିକି ସବୁ ଖାଆନ୍ତି କୃଷ୍ଣ ସାର ମୃଗ ସେଠି ଅଛି, ସବୁଆଡେ ରହିବେନି, ହରିଣ ତୁମେ ପାଇବ କୃଷ୍ଣ ସାର ମୃଗ ପାଇବନି ସବୁଆଡେ, ସେ କେବଳ ପୁଣ୍ୟ କ୍ଷେତ୍ରରେ ସବୁ ରହିବେ ସେ ସ୍ଥାନରେ, ସେଥିପାଇଁ ଧର୍ମଟା ଅଛି ଦେଖୁ ନା, ଗଞ୍ଜାମ ଲୋକଟା ଧାର୍ମିକ ନା ନାହିଁ, ଗଞ୍ଜେ ଖାଇଲେ ସେ ବାବା ଗଞ୍ଜେ ଆଣିକି ଦେଇଦେବେ, ବାବା ଗଞ୍ଜେ ଟିକେ ନିଅ, ସେମିତିକା ସମସ୍ତେ ସେ ଜୀବନ ସାରା ଗଞ୍ଜେ ଖାଉଥିବେ, ସେ ମନ୍ଦିର ରହିଥିବେ ତାକୁ ବି ଖାଇବାକୁ ଦେବେ, ତାକୁ ସେ ଜୁହାର ହେବେ, ମାନେ ସରଳ ଧାର୍ମିକ ଲୋକ, ସରଳ ଲୋକ ସେମାନେ ନାମ କରନ୍ତି ଭଲ ସରଳ, ତାଙ୍କର ଗାଁ ଗାଁର ମନ୍ଦିର ଗାଁ ଗାଁରେ ତାଙ୍କ ଧର୍ମ ସବୁ ରହିଛି, ସେ ଜାଗା ଗୋଟେ ପବିତ୍ର ଜାଗା, ସେଠି ମୃଗ ମୃଗ ସାର କଣ କୃଷ୍ଣ ସାର ମୃଗ ରହୁଛନ୍ତି, ଏ କୃଷ୍ଣ ସାର ମୃଗ କପୋତ ଆଦି ମୃଗ ପକ୍ଷୀ ନାମ ମୃଗ ପକ୍ଷୀ ଆନନ୍ଦମ ଜାଡ୍ୟମ, ଏସବୁ କଣ କରୁଛନ୍ତି ବଂଶୀ ଶୁଣିକି ନୃତ୍ୟକୁ ସବୁ ଯେ ନୃତ୍ୟର ପ୍ରଭାବ ସବୁ ତାଙ୍କର କର୍ଣ୍ଣରେ ପ୍ରବେଶ କରୁଛି, ଦେଖିକି ସେ ସବୁ ଗୁମ୍ଫା ଭିତରେ କଣ ବୃନ୍ଦାବନର ଆଦ୍ରି ବା ବିଭିନ୍ନ ପର୍ବତରେ ଗୋବର୍ଦ୍ଧନ ପର୍ବତରେ ସେ ଗୁମ୍ଫା ଭିତରେ ସବୁ ପ୍ରବେଶ କରିଛନ୍ତି, ପ୍ରବେଶ କରିକି ସବୁ ଜାଡ୍ୟ ହେଇଯାଇଛନ୍ତି, ଜାଡ୍ୟ ମାନେ କଣ ଜଡ଼ତା ଭଳିଆ, ମୃଗସାର ମାନେ ସବୁ ଚାହିଁକି ଖାଲି ଶୁଣୁଛନ୍ତି ଆଖି ବନ୍ଦ କରିକି, ପକ୍ଷୀମାନେ ସବୁ ମୃଗସାର ମାନେ ସବୁ ଜଡ଼ା ଜଡ଼ ହେଇ, ଏତେ ସୁନ୍ଦର ସ୍ୱର, ଏତେ ସୁନ୍ଦର ସ୍ୱରରେ କିଏ ବଂଶୀ ହଉଛନ୍ତି, ଏଭଳି କଣ ନୃତ୍ୟ ଦେଖୁ ନା, ପକ୍ଷୀମାନେ ମୟୂରମାନେ ନୃତ୍ୟ କରନ୍ତି କଣ କରନ୍ତି, ନାଚିବେ ନାଚିବେ ପୁଣି କା 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 ହୁଅନ୍ତିନି ବୃନ୍ଦାବନ ଦେଖିନ, କା 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 ହଉଥିବେ, କୃଷ୍ଣ ବାଦ୍ୟ ହଉଛନ୍ତି ନୃତ୍ୟ କରୁଛନ୍ତି, ସେ ଯୋଉ ତାଙ୍କର ଶବ୍ଦ ଆସୁଛି ଏମାନେ ସବୁ ଜାଡ୍ୟ ପ୍ରାପ୍ତ ହେଇଗଲେଣି, ଜଡ଼ତା ହେଇଗଲେ, କିଂ ସର୍ବମ ଦିଦୃକ୍ଷମୟ, ଆମର ଏଇଟା ଦେଖିବା ପାଇଁ ଇଚ୍ଛା ହଉଛି, ଆମେ ଚାଲ ଯିବା, କିଏ କହୁଛନ୍ତି ଗୋପୀମାନେ, ଟୋଟାଲ ବୃନ୍ଦାବନର ଶୋଭାଟାକୁ କୃଷ୍ଣ ଯେଉଁ ଯେଉଁ ଶୋଭା କୃଷ୍ଣ ବୃନ୍ଦାବନ ପ୍ରବେଶ କରିକି ଯେଉଁ ଯେଉଁ ଲୀଳା ଶୋଭା କରୁଛନ୍ତି ତାଙ୍କୁ ଦେଖ ଚିତ୍ତ ବୃତ୍ତିରେ ପୁରା ଟାଣି ଖିଚିକି ନେଇ ଆସୁଛନ୍ତି, ଅଛନ୍ତି କୋଉଠି ଗୋପୀରେ, ଏ ଆକୁଶ ପୁରାଣ କୁହାଯାଏ କୃଷ୍ଣଙ୍କର ଅବଦାନ, ଆମେ କଣ ଭାବୁଛେ କି ଆମେ ଆମ ହୃଦୟ ଭିତରେ ଆମେ କୃଷ୍ଣଙ୍କୁ ଚିନ୍ତା କରିକି ଆମେ ବସେଇ ପାରିବା, ତାଙ୍କୁ କେବଳ ଭଲ ପାଇଲେ ସେ କଣ ନିଜେ ସବୁ ସ୍ଫୁରଣ ଦେଇଦେବେ, ତାଙ୍କ ରୂପ ଗୁଣ ଲୀଳା ସବୁ ସ୍ଫୁରଣ ହବ ନା, ଆମେ ପ୍ରସ୍ଫୁଟିତ ହେ ରୂପ ଗୁଣ କର୍ମ, କୃଷ୍ଣଙ୍କର କର୍ମ ଲୀଳା ରୂପ ଗୁଣ ସବୁ ସ୍ଫୁରଣ ହବ ଉଦିତା ହବ, ମମତା ନ ରହିଲେ କେମିତି ହବ, ତୁମର ଯଦି ଗୋଟେ ଭଗବାନ ପ୍ରତି ମମତା ରହିବନି ଆଉ କିଛି ହେଇପାରିବେ, ଶରଣାଗତ ଆମେ ଯେତେ ଶରଣାଗତ ହବା ସରଳ ନିଷ୍କପଟରେ ସେବା କରେ, ମମତାଟା ଧୀରେ ଧୀରେ ସାଧୁଗୁରୁଙ୍କ ପ୍ରତି ଭଗବାନଙ୍କ ପ୍ରତି ଯେତିକି ବଢିବ ସେତିକି ଭଗବାନଙ୍କୁ ଖୁସି କରିବା ପାଇଁ ଇଚ୍ଛା ହବ, ଯେତିକି ଭଗବାନଙ୍କୁ ଖୁସି କରିବା ପାଇଁ ତୁମର ଇଚ୍ଛା ଆସିଲା ସେତିକିରୁ ଅନୁରୋଧରୁ ମୁକ୍ତି ହବ, ଯେତେବେଳେ 100% ତୁମର ଇଚ୍ଛା ହେଇଗଲା ଆଉ ମୋ ଜୀବନରେ କିଛି ନାହିଁ କୃଷ୍ଣଙ୍କୁ ସୁଖ ଦେବା ଛଡା, ସେତେବେଳେ ତୁମେ ସେଟା କାମନା ବାସନାରେ ମୁକ୍ତ ହବ, ଆଉ ତୁମେ କଣ ଭାବୁଛ ତୁମେ ଖାଲି ସାଧନ କରିଦେଇ କାମନା ବାସନ ମୁକ୍ତ ହେଇ ପଳେଇଯିବ ଆଉ କୃଷ୍ଣ ଏଠି ବୋକା, ତୁମେ କାମନାବାସନ ମୁକ୍ତ ହେଇ କଣ ତୁମେ ଯୋଗିନି ଜ୍ଞାନୀ ହବ କି, ତୁମେ ଭକ୍ତ ହେଇଛ, ତାଙ୍କୁ ଖୁସି ସିଏ ପ୍ରସନ୍ନ ହେଇଗଲେ କଣ ହବ, ତାଙ୍କ ପ୍ରସନ୍ନତା ହିଁ ହଉଛି ଆମର ସବୁ ଅନର୍ଥର ଦୂରର ଉପାୟ, ସେଥିପାଇଁ ବହୁତ ଭରସାରେ ଆମକୁ ଭଗବାନଙ୍କର ଭଜନ ସାଧନ କରିକି ବଞ୍ଚିବାକୁ ପଡିବ, ନିଶ୍ଚିତ କୃଷ୍ଣ ଗୋଟେ ମୟୂର ଉପହାର ଗ୍ରହଣ କରୁଛନ୍ତି, ମୟୂରକୁ ଏତେ ଆନନ୍ଦ ଦଉଛନ୍ତି, ବୃନ୍ଦାବନର ପଶୁପକ୍ଷୀ ମାନଙ୍କୁ ଏତେ ଆନନ୍ଦ ଦଉଛନ୍ତି, ଦେଖୁଛନ୍ତି ଜଗତରେ ତୁମେ କେତେ ଦୁଃଖରେ ଅଛ, ମୁଁ କେତେ ଆନନ୍ଦରେ ଅଛି, ଦେଖ ଆଉ ମୋ ସାଙ୍ଗରେ ମୋ ସଙ୍ଗୀମାନେ କେତେ ଆନନ୍ଦରେ ଅଛି, ଠିକ ଅଛି ଆସନ୍ତା କାଲି ପଢିବା ଶ୍ଳୋକ ଆରମ୍ଭ କରିପାରିବନି, ଜୟ ଗ୍ରନ୍ଥର ଶ୍ରୀମଦ ଭାଗବତମ କି ଜୟ ଶ୍ରୀଲ ପ୍ର ଉପାସୀଲ ଗୁରୁଦେବ କି ଜୟ ନିତାଇ ଗୌର ପ୍ରେମାନନ୍ଦେ ହରି।